কৃষ্ণ উভয় ভক্ত স্বজনবৃন্দ মাতৃবৃন্দ, আমি আজি আপনার প্রথমে আমার এই ভাগবত কথা আপনার স্বাগত জনাওছু। আমি এই ভাগবত কথা সাধারণত মন্দিরে গোটি গোটি শ্লোক আলোচনা করা যায়, কিন্তু আমি সেভাবে করু না, যেতে শ্লোক পড়ি পারু পড়ুবু, তেমন আমি আ ভিতরে গোবর্ধন লীলা ভাগবত সংস্কন্ধ 24 অধ্যায়ু গোবর্ধন লীলা আরম্ভ করা যাই, 24-28 এই 24-27 এই চারোটি অধ্যায়ের বর্ণনা করা যাই। আর্ব ব্রাহ্মণ যজ্ঞ পত্নী মানুষ উদ্ধার করা যাই, ভগবান লীলাটি করছেন, তারপরে ভগবান 7 বর্ষ লীলা এটা বর্ণনা করা যাচ্ছে। ইয়ে সবুঠার যেতে লীলা আছে ভগবান সবুঠার দীর্ঘতম লীলা হচ্ছে এই লীলা, 7 দিন 7 রাত ধর ভগবান এই লীলাটি করলে গোবর্ধন ধারণ করলে। তেমন আগর যে 3 দিন ধরি আমি কথা কে তাকে সংক্ষেপে কেদবা, এইভাবে ভাবে ভগবান যে আসেন ধর্ম স্থাপন করতে, সে ধর্ম কম না সর্বধর্মান পরিত্যজ্য মাম একং শরণং ব্রজ, আউ সবু ধর্মকে ত্যাগ করে ভগবান শরণ যা, ই হচ্ছে প্রকৃত ধর্ম, ভগবান এই ধর্ম স্থাপন করতে। তেমন ইয়ে যে ব্রজবাসী মানে ভগবান নিজ জন, সে পুঁ ইন্দ্রদেবকর পূজা কী করবে, তেমন ইন্দ্র এবং বিশেষ ভাবে ইন্দ্র পূজা প্রাপ্ত হয়েকি তাঁর গর্ব মধ্যে বড় যাই, তেমন ভগবান এক সময় তাঁকর পার্শ্ব মানুষ শিক্ষা দেবে, ভগবান শরণ যেমন অনেক তাঁকর আর পূজা করার আবশ্যকতা নাই, দ্বিতীয় ইন্দ্রকর গর্ভভং করবে, তৃতীয় এই যে গোবর্ধন যজ্ঞ আরম্ভ করবে, চতুর্থে 7 দিন 7 রাত ধর ভগবান তাঁর সমস্ত ব্রজবাসী মানুষ সহ তাঁকর সঙ্গলাভ করবে। এইভাবে ভাবে অনেক কার্য ভগবান সাধিত হব এই গোবর্ধন লীলার, তেমন ভগবান যুক্তি স্থাপন কলে, যদিও দেবতা পূজাকে ভগবান কেছেন যে দেবতা পূজা কর, যেমন দেবতা পূজা ন করবে সে চোর, যে ভগবদ্গীতার ভগবান কে দেবান ভাবতা নেই না, যে দেবা ভাবত পরস্পর ভাবত সে পরভাষত ইষ্টান ভগবান উদিব দেবা দাশ্যন্ত যজ্ঞ ভাব তেই দত্তন অপ্রদেব যে মুক্তি তেন এবস, নিশ্চিত ভাবে সে চোর, কিন্তু এটি কোথায় তুমি কী দেবতা পূজা করব, তুমি দেবতা পূজা না করলে তুমি চোর হব না, তুমি সাধুরে পরিণত হব, ভগবান লীলাকে বুঝবা তত্ত্বরে বুঝবাকে পড়ব, জন্ম কর্ম তুমি দিব্যম, তেমন ভগবান বিভিন্ন যুক্তি প্রদান করে কর্মবাদ স্থাপন করছেন, যদিও ভক্ত মান দ্বারা এই কর্মবাদ নিন্দিত হুয়ে, কিন্তু ভগবান সেটা কর্মবাদ স্থাপন করে কর্মবাদর আশ্রয় নেই এই যজ্ঞকে বন্ধ করছেন, যুক্তি স্থাপন এভাবে ভাবে করেদেলে ব্রজবাসী মানে সমস্ত রাজি হয়ে গেলে, ঠিক আছে আমি আর ইন্দ্রযজ্ঞ করা না, তেমন ভগবান সেই যে ইন্দ্রযজ্ঞ যে পূজা ব্যবস্থা করা যাই, যে সম্ভার সব সব আবশ্যক পদার্থ সব যোগাড় হয়েছিলা, সেইথেরে এই গোবর্ধন যজ্ঞ হব বলে ভগবান ব্যবস্থা করেদেলে। তেমন যে রয়েছে কার্তিক মাস যে অমাবাস্যা তিথিরে, তা পরদিন যে ইন্দ্রযজ্ঞ হওয়ার কথা সেদিন এই গোবর্ধন যজ্ঞ হব, তেমন ভগবান কহিলেন কমিটি গোবর্ধন যজ্ঞ করা পড়ব, সে অনুসারে সমস্তে গোবর্ধন যজ্ঞ আরম্ভ কলে, সমস্তে নূতন বস্ত্র ইত্যাদি পরিধান কলে, এবং সবু সুন্দর বহুত প্রকার 56 ভোগ করলে, বহুত প্রকার খাদ্য পেয়ের ব্যবস্থা করা যাই, এবং সমস্তে সেইভাবে ভাবে ভোগ লগে সব খাদ্য গ্রহণ করলে, প্রসাদ প্রাপ্ত হয়ে গোবর্ধন পরিক্রমা করলে, এইসব আমি গতকাল আলোচনা করে সারিছে, পূর্ব আলোচনা করে সারিছে। তেমন না এটা হব প্রদক্ষিণ হব, তেমন ভগবান এইভাবে ভাবে যেত কহিলেন কালাৎমনা ভগবতা শক্র দর্প জিজ্ঞাসা প্রোক্তম নিশম্য নন্দাদ্যা সাধু গুণন্ত তদ্বচ, আপনার চাহিদা যদি ভগবতম অতি আপনার আমি পড়ি পড়বে 10 স্কন্ধ 24 অধ্যায় শ্লোক 31 পর্যন্ত আমি আলোচনা করলে, কালি সুখদেব গোস্বামী এইভাবে ভাবে কোথাও কালাৎমনা ভগবতা ये भगवान जी की काल स्वयं काल से चक्र दर्प जिघांसया चक्र इंद्र का गोटे नाम होती चक्र कहते शतक्रतु से शहटी यज्ञ कर इंद्र होती ताकर जो दर्प था दर्प चौबीस अध्याय शोक एकत्रिश चक्र दर्प जिघांसया प्रोक्तम निशम्य नंदाद्या भगवान जो भाव कथा कहले ये शुणिकी नंद एवं ब्रजवासी मैंने से मैंने साधु गुणते तद्वच से ठीक बोली ग्रहण कले क्या कह जहाँ कह ठीक कह आम इंद्र जज्ञ कर पुअर इच्छा पुह कहले पूर्व तीस श्लोक कहतन एतन मम मतं तात क्रियतां यदि रोचते अयं गो ब्राह्मण अद्रिणां मह्यं च दैतो मख ये मोर अति प्रिय ये यज्ञ अति प्रिय भगवान कृष्ण अति प्रिय बोली कहीदे नंदवासी नंद एवं ब्रजवासी मैंने आज चिंता कले ना आम कृष्ण को जो भल लगुच करवा जहाँ हूँ किसी असुविधा ना तेणु यही भाव में बत्तीस श्लोक आम कथा आरंभ करवा आम प्रभु आने आमर भागवत क्लास स्वागत कर तथा च वेदुसर्गम जता मधुसूदन वाचय्वा स्वस्थयान तद्रवीण गिरीद्विजा प्रभु उपहृत बड़ी सम्य आदृता जबसंगवा गोधना पुरस्कृत गिरी चक्रु प्रदक्षिण वर्तमान गोवर्धन यज्ञ आरंभ हो गला तथा च वेदुसर्व जता मधुसूदन प्रति श्लोके प्रति अक्षर नाना अर्थ कहे ये सुखदेव गोस्वामी कौन मधुसूदन कौन कहीं जिते बड़े टीकार आचार्य मैंने कहते जीव गोस्वामी कौन वैष्णव तो सुनि मधुसूदन इति परम सामर्थ्य सूचन सक्रात तेसंग भया भाव बोधयती जिते शुणुं परीक्षित महाराज से भावुंत वर्तमान इंद्र यज्ञ बंद हो गला इंद्र कोप करेंगे आम समस्त भय रही शनिदेव भय रही शनिदेव जी क्रोध करेंगे कौन हम समस्त भय रही तेणु परीक्षित महाराज मतलब चिंता कर इंद्र कोप आम जो कथा कहे इंद्र विरुद्ध कथा कहे आम भय रोचे इंद्र किसी गोटे आमको कार्यानुषानी इंद्र इंद्रदेव कारण इंद्र विरुद्ध आम कहते बर्तमान मध्य तेणु ये जो भय रही परीक्षित महाराज भय सुखदेव गोस्वामी जानपरती तेणु से शब्द कहले मधुसूदन मधु दैत्य को जो हत्या करते मधुसूदन ये शक्र कौन तक आगे इंद्र कौन तक तुलन मधु दैत्य को सी मधु हत्या कर मधुसूदन आ गए अर्थ मध्य रही जा हो तांकर भगवान कहीं भय सक्रात तेसंग भया भावं तांकर कौन भय ना भगवान भय ना एवं सनातन गोस्वामी बृहत वैष्णव दोषण कहते परीक्षित आश्वसि परीक्षित आश्वासन परीक्षित मतलब भय कर जो शुणुं परीक्षित महाराज शुणुं ना मानने कौन मन याड़ साइड बस ना से कौन खाद्य ग्रहण करना कौन पानी ग्रहण करना सात दिन सात राति ये चारिदिन पाखापाखि होगला कथा शुणुं तेणु परीक्षित महाराज मन में भय हो जाऊँगी तेणु परीक्षित को आश्वासन देवाई ये शब्द टी कहे मधुसूदन मधुसूदन कह मधु दैत्य को हत्या करवा मधुपवत सारग्राही मिष्टरस विशेषो उपभोक्ता तस् प्रियतम दासवर्ज्य मक्ष प्रवर्तन तत्र च बक्ष्यमाण तद्वाणी भोजनम आदिक युज्यत मधुसूदन आगे अक्ष रही सीधे भगवत गीतार अर्जुन जो कहले द्वितीय अध्याय हाँ द्वितीय अध्याय जो कहले दुईट गोटे शोक दुईट भगवान को संबोधन कर गोटे मधुसूदन आ गए हरिशूदन भगवान जो कहले अर्जुन तुम युद्ध कर तेणु अर्जुन कहते हैं प्रभु कथम भीष्म महम संख्ये द्रोणम च मधुसूदन मधुसूदन शब्द व्यवहार कर प्रभु आपड़ जो कहते मु द्रोण इत्यादि भीष्म इत्यादि मान सहित मुझे युद्ध करी कौन धनुरे युद्ध करी धनुषर के युद्ध करी मधुसूदन मधुसूदन कहार अर्थ हो मधुसूदन कहले कौन मधु दैत्य को हत्या करते कि आउ गए मधुसूदन अर्थ हो मधु कहले सार ग्राही मधु से ग्रहण करती ମଧୁ ବଂଶରେ ମଧ୍ୟ ସେ ଆସିଛନ୍ତି, ମଧୁ ବଂଶରେ ଆସିଛନ୍ତି ସେ। ତେଣୁ ଅର୍ଜୁନ କାଳେ ଭାବିବେ ଭଗବାନଙ୍କୁ ସେ କହୁଛନ୍ତି ମଧୁସୂଦନ ଆପଣ ମଧୁବଂଶରେ ଆସିଛନ୍ତି, ତେଣୁ ତା ପରେ କହିଲେ କଥନ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣମତେ ମଧୁସୂଦନ ଇସୁ ବି ପ୍ରତିଯୋଗ ପୂଜା ହରିଶୂଦନ, ହରିଶୂଦନ ଶବ୍ଦ ବ୍ୟବହାର କଲେ। ହରିଶୂଦନ କହିଲେ ଆପଣ ଆପଣ ଶତ୍ରୁମାନଙ୍କୁ ହତ୍ୟା କରୁଛନ୍ତି, ଆପଣ ଆପଣ ପିତାଙ୍କୁ ହତ୍ୟା କରିବେ, ବସୁଦେବଙ୍କୁ ହତ୍ୟା କରିବେ, ବା ଆପଣଙ୍କର ଗୁରୁ ଦ୍ରୋଣ କ'ଣ ଯେଉଁ କ'ଣ ତାଙ୍କ ନାଁ ଗୁରୁଦେବ ତାଙ୍କର ସନ୍ଦୀପନୀ ତାଙ୍କୁ କ'ଣ ହତ୍ୟା କରିବେ ଆପଣ। ତେଣୁ ଏଠି ମଧୁସୂଦନ ଅର୍ଥ ମଧ୍ୟ ଆଉ ଗୋଟେ ରହିଛି, ସେ ମଧୁବଳି ସାର ଗ୍ରହଣ କରନ୍ତି, ବହୁତ ସୁନ୍ଦର ସୁନ୍ଦର ପ୍ରସାଦ ସବୁ ଲାଗିବ, ଭୋଗ ଲାଗିବ, ସେଇଟାକୁ ମଧ୍ୟ ଭଗବାନ ପ୍ରାପ୍ତ ହେବେ, ମଧୁ ମଧୁର ରସ ପ୍ରାପ୍ତ ହେବେ, ମିଷ୍ଟ ରସ। ତେଣୁ ଏଇଭଳି ଭାବରେ ଯାହା କହିଥିଲେ ମଧୁସୂଦନ କୃଷ୍ଣ ଯାହା କହିଥିଲେ ସେଇଭଳି ଭାବରେ ସେମାନେ କ'ଣ ବ୍ୟଦଧୁ ସେଇଭଳି ଭାବରେ କାର୍ଯ୍ୟ କଲେ, ପୂଜା କଲେ। ବାଚୈତ୍ୱା ସ୍ୱସ୍ତୟାନଂ ତଦ୍ରବେଣ ଗିରିଦ୍ୱିଜାନ, ଦେବତାମାନଙ୍କ ଦ୍ୱାରା ସ୍ୱସ୍ତୟାନ କରି ସ୍ୱସ୍ତୟାନ କରିବା ମଙ୍ଗଳ, ସ୍ୱସ୍ତୟାନଂ ସ୍ୱସ୍ତୟାନ କଲେ ମଙ୍ଗଳ, ମଙ୍ଗଳ ପ୍ରାପ୍ତ ହେବା ଆମେ, ଭଗବାନ ନାମ ହେଉଛି ସ୍ୱସ୍ତୟାନଂ। ଯେତେବେଳେ ଷଷ୍ଠ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ଯମଦୂତ ଏବଂ ବିଷ୍ଣୁଦୂତଙ୍କ ବିଷୟରେ ଆଲୋଚନା ଚାଲିଛି, ସେତେବେଳେ ବିଷ୍ଣୁଦୂତମାନେ ପଚାରିଲେ ତୁମେ କହୁଛ ତୁମେ ଯମରାଜଙ୍କ ଦୂତ, ତାହେଲେ କୁହ କ'ଣ ଧର୍ମର ତତ୍ତ୍ୱ କ'ଣ। ତେଣୁ ଯମରାଜଙ୍କ ଦୂତମାନେ ସବୁ କହିଦେଲେ, ବେଦରେ ଯାହା ସବୁ ଅଛି କହିଦେଲେ ଧର୍ମ ବିଷୟରେ, ଧର୍ମ ବେଦ ପ୍ରଣୀତ ଧର୍ମ ଅଧର୍ମସ୍ଥ ଦୁର୍ବର୍ଜୟ ଏସବୁ କହିଦେଲା ପରେ ଯେତେବେଳେ ସେ ଅଜାମିଳର ସବୁ ପାପର ଲିଷ୍ଟ ଦେଲେ, ବିରାଟ ବଡ଼ ପାପ ଲିଷ୍ଟ କରିଛି ସେ, ତେଣୁ ସେ ଲିଷ୍ଟ ଦେଲା ପରେ ଯମଦୂତମାନେ ଭାବୁଥିଲେ ଇଏ ଯେଉଁ ଅଜାମିଳ ଯେଉଁ ଆମେ ନେଇଯାଉଛୁ ପାଶ ପକାଇ ଦେଇଥିଲେ, ତା'ର ଲିଙ୍ଗ ଶରୀରରେ ପାଶ ପକାଇ ଯାତନା ଶରୀରରେ ପାଶ ପକାଇକି ଟାଣି ନେବା ପାଇଁ ବସିଥିଲେ, ସେହି ସମୟରେ ସେ ପୁଅକୁ ଡାକିଥିଲା ନାରାୟଣ ଆୟ। ତେଣୁ ଯମଦୂତମାନେ ଭାବୁଥିଲେ ବିଷ୍ଣୁଦୂତ ଯେତେବେଳେ ଶୁଣିବେ ଯେ ପ୍ରକୃତରେ ଏ ଦୋଷୀ ବ୍ୟକ୍ତି ଆଉ ଏ କୌଣସି ପାପର ପ୍ରାୟଶ୍ଚିତ କରିନାହିଁ, ତେଣୁ କହିବା କଥା ତୁମେ ନେଇଯାଅ ଆମ ଭୁଲରେ ତୁମକୁ ବାଧା ଦେଇଥିଲୁ। କିନ୍ତୁ ସେମାନେ କହିଲେ ତୁମେ କହୁଛ ଯମରାଜଙ୍କ ଦୂତ, ଯମରାଜଙ୍କ ଦୂତ ଯଦି ଧର୍ମ ଜାଣିପାରିବେ ନାହିଁ, ଧର୍ମରାଜଙ୍କ ଦୂତ ଯଦି ଧର୍ମ ଜାଣିପାରିବେ ନାହିଁ ଆଉ କିଏ ଧର୍ମ ଜାଣିବ, ଅୟଂ କୃତ ନିର୍ବେଶ ଜନ୍ମ କୋଟିଆ ଅହଂସାମପି, ତୁମେ ଗୋଟିଏ ଜନ୍ମର କଥା କହିଲେ ତ ଏପରି ପାପ କରିଥିଲେ, କିନ୍ତୁ ଏ କୋଟି ଜନ୍ମର ପାପକୁ ଦୂର କରିଦେଇଛନ୍ତି ନା, କେତେବେଳେ ଦୂର କଲେ, ଯଦ୍ ବ୍ୟାଜହାର ବିବସୁ ନାମ ସ୍ୱସ୍ତୟାନଂ ହରେ ସ୍ୱସ୍ତୟାନଂ, ଭଗବାନ ନାମ ହେଉଛି ସ୍ୱସ୍ତୟାନଂ, ହରି ହରିଙ୍କର ନାମ ସମସ୍ତ ମଙ୍ଗଳ ପ୍ରଦାନ କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନଙ୍କର ନାମ ସବୁ ମଙ୍ଗଳ ପ୍ରଦାନ କରିବ। ତେଣୁ ବାଚୈତ ଭଗବାନଙ୍କ ନାମ ଇତ୍ୟାଦି ଯେଉଁ ରହିଛି ଆମ ସ୍ୱସ୍ତୟାନ ରହିଛି, ସ୍ୱସ୍ତିନ ଗୋବିନ୍ଦ ସ୍ୱସ୍ତିନ ବାସଦେବ ଅଚ୍ୟୁତ ଅନନ୍ତ ସବୁ ରହିଛି ସ୍ୱସ୍ତୟାନ ଇତ୍ୟାଦି ବେଦରେ ଉପନିଷଦରେ ସବୁ ସ୍ୱସ୍ତୟାନ ରହିଛି, ଭଗବାନ ନାମ ନେଇ ଏଇ ମଙ୍ଗଳ ବାଚ କଲେ ଭଗବାନ ନାମ, ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ ଇତ୍ୟାଦି ଭଗବାନଙ୍କ ନାମ ଉଚ୍ଚାରଣ କଲେ, ଏବଂ ତଦ୍ରବେଣ ଯେଉଁ ଦ୍ରବ୍ୟ ସବୁ ଇନ୍ଦ୍ରଯଜ୍ଞ ପାଇଁ କରିଥିଲେ ବ୍ୟବସ୍ଥା, ସେହି ଦ୍ରବ୍ୟରେ ସବୁ ବିଭିନ୍ନ ପ୍ରକାର ଯଜ୍ଞ ଇତ୍ୟାଦି କଲେ ଏବଂ ସବୁ ରୋଷେଇବାସ କରି ସବୁ ଭୋଗ ଲାଗିବ ଭଗବାନ ପାଖରେ, କାହା ପାଖରେ ଯେଉଁ ଗୋବର୍ଦ୍ଧନ ପାଖରେ ଭୋଗ ଲାଗିବ। ଗିରି ଦିଜାନ ଉପହୃତ୍ୟ ବଡ଼ିଂ ସମ୍ୟକ ଆଦୃତା ଜବସଂ ଗବାମ, ଉପହୃତ୍ୟ ବଡ଼ିଂ ସମ୍ୟକ ଯାହା ସବୁ ରୋଷେଇବାସ ସବୁ କରିଥିଲେ, ବହୁତ ପ୍ରକାର ଆଇଟମ୍ ହୋଇଥିଲା ସବୁ, ଏସବୁ ପ୍ରଦାନ କଲେ ବଡ଼ିଂ, ଏ ଉପହାର ସବୁ ପ୍ରଦାନ କଲେ ଗୋବର୍ଦ୍ଧନକୁ ପ୍ରଦାନ କଲେ, ଏବଂ ଆଦୃତା ଜବସଂ ଗବାମ ଗାଭୀମାନଙ୍କୁ ଜବ ବା ଘାସ ପ୍ରଦାନ କଲେ, ଗୋଧନାନି ପୁରସ୍କୃତ୍ୟ ଗିରିଂ ଚକ୍ର ପ୍ରଦକ୍ଷିଣ, ଗୋଧନାନି ଗାଭୀମାନଙ୍କୁ ଆଗରେ ରଖି ପୁରସ୍କୃତ କଲେ ଆଗରେ ରଖି ଗିରିଂ ଚକ୍ର ପ୍ରଦକ୍ଷିଣ ଗୋବର୍ଦ୍ଧନ ପ୍ରଦକ୍ଷିଣ କରିବା ଆରମ୍ଭ କଲେ, ଗିରି ଗୋବର୍ଦ୍ଧନ ପ୍ରଦକ୍ଷିଣ ଚାଲିଛନ୍ତି ବର୍ତ୍ତମାନ, ତେଣୁ ବହୁତ ସମୟ ଲାଗିବ ଗିରି ସାଙ୍ଗେ ସାଙ୍ଗେ ହେଇପାରିବ ନାହିଁ, ଗିରି ଗୋବର୍ଦ୍ଧନ ପ୍ରଦକ୍ଷିଣ ଚାଲିଛନ୍ତି। ତେଣୁ ଏଇଭଳି ଭାବରେ ଚଉଦ ଶ୍ଳୋକରେ କୁହାହେଉଛି, ଅନାସନ୍ ଉଡ଼ୁଯୁକ୍ତାନି ତେ ଚାରୁହ୍ୟ ସ୍ୱଳଙ୍କୃତଃ ଗୋପ୍ୟଶ କୃଷ୍ଣ ବୀର୍ଯ୍ୟାଣି ଗାୟନ୍ତ ସଦ୍ବିଜାଶିଷ। ଅନାଂସନ୍, ଅନାଂସ କହିଲେ ଶଗଡ଼ରେ, ଅନୁଡ଼ୁତ୍ ଯୁକ୍ତାନି ଦୋଷ ବାହିତ ଅନୁଡ଼ୁତ୍, ଆମର ସେ ସମୟରେ ରାଧାକୃଷ୍ଣ ସେମାନେ କହନ୍ତି ଆମର ଭାରତବର୍ଷରେ ଯେଉଁ ବଳଦମାନେ ଅଛନ୍ତି ତାଙ୍କର ଯେଉଁ ଅଛି ଏଠି ଗୋଟେ ଡୁବ ହୋଇକି ରହିଛି ଯେଉଁଠି ଶଗଡ଼ ରହୁଛି, ଅନ୍ୟ ପାଶ୍ଚାତ୍ୟ ଜଗତରେ ବଳଦମାନଙ୍କର ସେସବୁ ନାହିଁ ବୋଲି କହିଲେ ସେ ମହାରାଜ କହୁଥିଲେ। ଉଡ଼ୁତ୍ କହିଲେ ସେଇ ଯେଉଁ ଡୁବ ରହିଛି ସେଇଥିରେ, ସେଇଥିରେ ଶଗଡ଼ ଗାଡ଼ିରେ ଆରୋହଣ କରି ସ୍ୱଳଙ୍କୃତା ବହୁତ ପ୍ରକାର ଅଳଙ୍କାର ଧାରଣ କରି ଗୋପ୍ୟଶ୍ଚ ଗୋପୀମାନେ ମଧ୍ୟ କୃଷ୍ଣ ବୀର୍ଯ୍ୟାଣି ଦ୍ୱିଜମାନେ ଭଗବାନଙ୍କ ନାମ ବେଦ ଧ୍ୱନି ସବୁ ଉଚ୍ଚାରଣ କରୁଥିଲେ ଏବଂ ଗୋପୀମାନେ କେବଳ କୃଷ୍ଣଙ୍କର ଗୁଣଗାନ କରୁଥିଲେ କୃଷ୍ଣ ବୀର୍ଯ୍ୟାଣି। ଗାୟନ୍ତ ସଦ୍ବିଜାଶିଷ ସେମାନେ ସବୁ ଗାନ କରୁଥିଲେ ଏବଂ ଦ୍ୱିଜ ଯେଉଁମାନେ ଏଇ ବିପ୍ର ବା ଦ୍ୱିଜମାନେ ବ୍ରାହ୍ମଣମାନେ ସେମାନେ ଆଶିଷ ପ୍ରଦାନ କରୁଥିଲେ କୃଷ୍ଣଙ୍କୁ ଆଶିଷ ପ୍ରଦାନ କରୁଥିଲେ। ଏଇଭଳି ଭାବେ ପ୍ରଦକ୍ଷିଣ ଚାଲିଛି। ତେଣୁ ସେ ଦ୍ୱିଜାଶିଷ ଇତି ଅନେନ ବିପ୍ରା ଅପି ଶସ୍ତ୍ରିକା ଗୋପଗୋପୀନା ସଙ୍ଗତ୍ୟା ପ୍ରଦକ୍ଷିଣ ଚକ୍ରୁ। ସନାତନ ଗୋସ୍ୱାମୀ କହୁଛନ୍ତି ଦ୍ୱିଜାଶିଷ କହିଲେ ଦ୍ୱିଜମାନେ ତାଙ୍କ ପତ୍ନୀଙ୍କ ସହିତ, ବିପ୍ରା ଅପି ଶସ୍ତ୍ରିକା ତାଙ୍କ ପତ୍ନୀଙ୍କ ସହିତ ସେ ଗୋପ ଏବଂ ଗୋପୀମାନଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି ବା କୃଷ୍ଣଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ପ୍ରଦକ୍ଷିଣ ଚାଲିଛି, ଗୋବର୍ଦ୍ଧନ ପ୍ରଦକ୍ଷିଣ ଚାଲିଛି, ପରିକ୍ରମା ଚାଲିଛି। ତେଣୁ କୃଷ୍ଣ ସ୍ତନ୍ୟତମ ରୂପଂ ଗୋପ ବିଶ୍ରମଣ ଗତ ଷଡ଼ୋସ୍ମୀ ଇତି ବ୍ରୁବନ୍ ଭୂରି ବଳି ମାଦତ୍ ବୃହତ୍ ବପୁ। କୃଷ୍ଣ କ'ଣ କଲେ ନା ଗୋଟେ ଅନ୍ୟତମ ରୂପଂ ଆଉ ଗୋଟେ ରୂପ ଧାରଣ କଲେ ଭଗବାନ, ଆଉ ଗୋଟେ ଯେଉଁ ରହିଛନ୍ତି ଗୋବର୍ଦ୍ଧନ ରହିଛନ୍ତି ସେଇଭଳି ଭାବରେ ଗୋଟେ ବୃହତ୍ ବପୁ ଧାରଣ କଲେ, ଆଉ ଗୋଟେ ବୃହତ୍ ଆକାର ଶରୀର ଧାରଣ କଲେ। କୃଷ୍ଣ ତୁ ଅନ୍ୟତମ ରୂପଂ ଗୋପ ବିଶ୍ରମଣ ଗତ, ଗୋପମାନଙ୍କୁ ବିଶ୍ୱାସ ଜନ୍ମେଇବା ପାଇଁ, କାରଣ ପାହାଡ଼ ପୂଜା କଲେ କ'ଣ ହେବ, ଭଗବାନଙ୍କୁ ମଧ୍ୟ କହୁଛନ୍ତି ପଥର ବୋଲି କହୁଛନ୍ତି, ଆଉ ଇଏ ତ ସ୍ୱୟଂ ପଥର ପାହାଡ଼, ଆଉ ବଜାର ସେମାନେ କ'ଣ ଚିନ୍ତା କରିବେ। ତେଣୁ ଭଗବାନ ଗୋଟେ ରୂପ ଧାରଣ କଲେ, ପାହାଡ଼ ଭଳି ରୂପ ଧାରଣ କରିଛନ୍ତି। ଶୈଳୋସ୍ମୀ ଇତି ବ୍ରୁବନ୍, ସିଏ କହୁଛନ୍ତି ଶୈଳୋସ୍ମୀ, ମୁଁ ହେଉଛି ଶୈଳ, ମୁଁ ହେଉଛି ଗୋବର୍ଦ୍ଧନ, ଶୈଳୋସ୍ମୀ ଭଗବାନ ନିଜେ କହୁଛନ୍ତି, କଥା କହୁଛନ୍ତି, ପାହାଡ଼ କ'ଣ କଥା କହିପାରିବ କି। ତେଣୁ ଏ କଥା କହୁଛନ୍ତି କାରଣ ବିଶ୍ୱାସ ଜନ୍ମେଇବା ପାଇଁ। ଶୈଳୋସ୍ମୀ ଇତି ବ୍ରୁବନ୍ ଭୂରି ବଳି ମହାଦତ୍ ବୃହତ୍ ବପୁ, ବୃହତ୍ ବପୁ ଧାରଣ କଲେ, ହଜାର ହଜାର ହସ୍ତ ଧାରଣ କରିଛନ୍ତି। ସର୍ବଥ ପାଣି ପାଦଙ୍କ ସର୍ବତୋଖୀ ଶ୍ରୀମୁଖମ ସର୍ବତ୍ର ଶ୍ରୁତିମଲ୍ଲୋକେ ସର୍ବମାବୃତ ତିଷ୍ଠତି, ହଜାର ହଜାର ତାଙ୍କର ଆଖି ରହିଛି, ହଜାର ହଜାର ହସ୍ତ ରହିଛି, ତେର ଅଧ୍ୟାୟରେ ଭଗବତୀ ଭଗବାନ କହିଛନ୍ତି ସେଟା। ତେଣୁ ସେହିଭଳି ଭାବରେ ଗୋଟେ ରୂପ ଧାରଣ କରିଛନ୍ତି ବିରାଟ, କ'ଣ ଗିରି ବା ପାହାଡ଼ ରୂପ ଧାରଣ କରିଛନ୍ତି ଭଗବାନ, ପର୍ବତ ରୂପ ଧାରଣ କରିଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସ୍ୱ ପ୍ରବର୍ତ୍ତିତ ଜାଗସ୍ୟ ଅସାଧାରଣ ଉତ୍କର୍ଷଂ ଦର୍ଶୟନ୍ ତତ୍ର ସର୍ବେଷାଂ ବିଶ୍ୱାସଂ ଜନୟନ୍ ସ୍ୱୟମେବ ଦେବତା ରୂପେଣ ପ୍ରତ୍ୟେକୀ ବହୁବ ଇତିହ। ପ୍ରଥମଥର ପାଇଁ ଯଜ୍ଞ ହେଉଛି, ସମସ୍ତଙ୍କର କାହାର ବିଶ୍ୱାସ ହେବ କାହାର ବିଶ୍ୱାସ ନ ହେବ, ଭଗବାନ ଆଜି ଆମେ ସକାଳେ କଥା ହେଉଥିଲୁ, ଭଗବାନ ରହିକିରି ମଧ୍ୟ ଲୋକମାନେ ରହୁଛନ୍ତି ବିଶ୍ୱାସ କରୁନାହାନ୍ତି, ନା ବି ଭଗବାନ କେହି ନାହାନ୍ତି, ଆଉ ଏ ତ ସ୍ୱୟଂ ପାହାଡ଼ ଗୋଟେ ରହିଛି, ପର୍ବତଟେ ରହିଛି, ପର୍ବତ କ'ଣ ଭଗବାନ ହୋଇପାରିବେ କି, ବ୍ରଜବାସୀମାନଙ୍କର କ'ଣ ତାଙ୍କ ଧାରଣା ହେବ। ତେଣୁ ସ୍ୱପ୍ରବର୍ତ୍ତିତ ଯାଗସ୍ୟ, ଭଗବାନ ପ୍ରଥମଥର ପାଇଁ ଏଇ ଯଜ୍ଞ ଆରମ୍ଭ କରିଛନ୍ତି, ଅସାଧାରଣ ଅସାଧାରଣ ଯଜ୍ଞ କରିଛନ୍ତି, ପାହାଡ଼ ପୂଜା କରିବା। ଉତ୍କର୍ଷଣ, ସାଧାରଣତଃ ଲୋକମାନେ ଭାବିବେ ଏମାନେ ଯେଉଁମାନେ କ'ଣ ଯେଉଁମାନେ ଆଦିବାସୀମାନେ ବା ନିମ୍ନ ଶ୍ରେଣୀର ବ୍ୟକ୍ତିମାନେ ସେମାନେ ପାହାଡ଼ ପର୍ବତକୁ ପୂଜା କରନ୍ତି, ସେମାନେ ଭଗବାନ ଶକ୍ତି ବୋଲି ପୂଜା କରନ୍ତି, ଏ ସ୍ୱୟଂ ଭଗବାନ ଏଠି। ତେଣୁ ସର୍ବେଷାଂ ବିଶ୍ୱାସଂ ଜନୟନ୍, ସମସ୍ତଙ୍କ କେମିତି ବିଶ୍ୱାସ ଆସିବ ସେଥିପାଇଁ ଭଗବାନ କ'ଣ କଲେ, ସ୍ୱୟମେବ ଦେବତା ରୂପେଣ ପ୍ରତ୍ୟକ୍ଷ ବାବୁ, ନିଜେ ଗୋଟେ ପର୍ବତ ରୂପରେ ଧାରଣ କଲେ ଏବଂ ଏଇଭଳି ଭାବରେ ଶୈଳସ୍ମୀ ବୃହତ୍ ବାବୁ କହିଲେ ସହସ୍ର କୋଟି ହସ୍ତ
ଶହ ଶହ କୋଟି କୋଟି ହାତ ରହିଛି ତାଙ୍କର ତଥା ତଥା ସ୍ଥାନାତ୍ ଅତି ଦୀର୍ଘ ଅନତି ଦୀର୍ଘକୃତ ପାଣି ବି ଆଦାୟ ବହୁତ ବଡ଼ ବଡ଼ ହାତ ରହିଛି ଭଗବାନଙ୍କର ଉପରେ ସେଥିରେ ବର୍ଣ୍ଣନା କରାଯାଇଛି ତାଙ୍କର କ'ଣ ପାଣି ପାଦ ଯବନ ଗ୍ରହିତା ତାଙ୍କର କୌଣସି ହାତ ନାହିଁ କି ତାଙ୍କର ପାଦ ନାହିଁ କିନ୍ତୁ ତଥାପି ସେ ହାତ ନଥିଲେ ମଧ୍ୟ ସେ ସବୁ ଗ୍ରହଣ କରିପାରିବେ ଏବଂ ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତଗତିରେ ଚାଲିପାରିବେ ଏସବୁ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ଏଠି ବିରାଟ ବିରାଟ ଯେମିତି ଆମର ଦାସିଆ ବାବୁରୀ ସେ ପଠାଇଥିଲା ଜଣେ ବ୍ରାହ୍ମଣ ହାତରେ ପଠାଇଥିଲା ନଡ଼ିଆ ଭଗବାନ ଗୋଟେ ହାତ ଚାଲି ଆସିଲା ଏଇ ଗରୁଡ଼ ଖୁମ୍ବ ପାଖକୁ ଆସିଗଲା ସେ ହାତରେ ଆସିକରି ସେ ନଡ଼ିଆ ନେଇକି ଚାଲିଗଲେ ଭଗବାନ ତାଙ୍କର ହାତ ଏଇଭଳି ଭାବରେ ଅପ୍ରାକୃତ ହସ୍ତ ତାଙ୍କର ଭଗବାନଙ୍କର ଆମ ପ୍ରାକୃତ ହସ୍ତ ନୁହଁ ସେଇଟା ନିଷେଧ କରାଯାଇଛି ତେଣୁ ଭଗବାନ ସେଇଭଳି ଭାବରେ କେତେବେଳେ କେଉଁଟା କେଉଁ ସମୟରେ ଦୀର୍ଘ ହସ୍ତ ଧାରଣ କରୁଛନ୍ତି କେଉଁ ସମୟରେ ସୂକ୍ଷ୍ମ ଛୋଟ ହସ୍ତ ଧାରଣ କରିଛନ୍ତି ଅନତି ଦୀର୍ଘକୃତ ପାଣି ହିଁ ଆଦାୟ ତାଙ୍କ ସ୍ଥାନ ଆନନ୍ଦୟନ ଆଦତ ଭୁଙ୍କ୍ତେ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ନିଜେ ସବୁ ଯାହା ସବୁ ରୋଷେଇ ହୋଇଥିଲା ବହୁତ ପ୍ରକାର ଆଇଟମ୍ ହୋଇଥିଲା ଯେଉଁ ରହିଛି ଅଣିଓର ସ୍ଥାନ ରହିଛି ଆପଣମାନେ ପରିକ୍ରମା କଲେ ଦେଖିବେ ସେହି ସ୍ଥାନ ଭଗବାନଙ୍କର ମୁଖପଦ୍ମ ବୋଲି କୁହାଯାଏ ସେଇଠି ସେ ସବୁ ଖାଦ୍ୟ ଗ୍ରହଣ କରୁଥିଲେ ମୁଖ ସେଇଠି ସବୁ ଖାଦ୍ୟ ଗ୍ରହଣ କରୁଥିଲେ ଅଣିଓର ଆହୁରି ଆଣ ଯେତେ ସବୁ ଖାଦ୍ୟ ଦେଲେ ମଧ୍ୟ ଆହୁରି ସରିଯାଉଥିଲା ଗୋଟେ ଗୋଟେ ବସ୍ତା ଗୋଟେ ଗୋଟେ ବଡ଼ ବଡ଼ ପେଟି ଧରିକି ଭଗବାନ ଖାଇଦେଉଥିଲେ ଏକ ସମୟରେ ଭଗବାନଙ୍କର ବୃହତ୍ଭୋଗକୁ ଧାରଣ କରିଛନ୍ତି ଆମର କୁହାଯାଏ କୁମ୍ଭକର୍ଣ୍ଣ ମଧ୍ୟ ସେଇଭଳି ଭାବରେ ଛଅ ମାସ ଶୋଇକରି ଯେତେବେଳେ ଉଠେ ସେ ବିରାଟ ଖାଦ୍ୟ ସବୁ ଗ୍ରହଣ କରେ ବହୁତ ଖାଦ୍ୟ ଖାଏ ସିଏ କୁମ୍ଭକର୍ଣ୍ଣ ଏଇଭଳି ଭାବରେ ହେଲା ପରେ ତସ୍ମୈ ନମୋ ବ୍ରଜଜନୈ ସହ ଚକ୍ରେ ଆତ୍ମନାତ୍ମନେ ଅହୋ ପଶ୍ଚତ ଶୈଳସୁ ରୂପୀ ଅନୁଗ୍ରହଂ ବ୍ୟଧାତ୍ ତେଣୁ ତସ୍ମୈ ନମୋ ବ୍ରଜଜନୈ ସହ ଭଗବାନ ନିଜେ ପ୍ରଣାମ କଲେ ଆତ୍ମନାତ୍ମନେ ନିଜେ ନିଜକୁ ପ୍ରଣାମ କରୁଛନ୍ତି କାରଣ ଅନ୍ୟମାନେ ସବୁ ପ୍ରଣାମ କରିବେ ନହେଲେ ପ୍ରଣାମ କରିବେ ନାହିଁ ତେଣୁ ଭଗବାନ ପ୍ରଣାମ କରୁଛନ୍ତି ଯେ ଭଗବତ ଗୀତାର ଇଏ ହେଉଛି ଚାରୋଟି ମୁଖ୍ୟ ବସ୍ତୁ ହେଉଛି ଏତିକି ସାର ତତ୍ତ୍ୱ ହେଉଛି ଏଇଟା ପ୍ରଣାମ କରିବା ମନ୍ମନା ଭବ ମଦ ଭକ୍ତ ମଦ ଜାହାଜି ମାଁ ନମସ୍କୁରୁ ମନରେ ମୋତେ ମୋର ଭକ୍ତ ହୁଅ ମୋର ମନରେ ମୋତେ ଚିନ୍ତା କର ମୋର ଭକ୍ତ ହୁଅ ମୋର ପୂଜା କର ଏବଂ କିଛି ନ କରିପାରିଲେ ଅନ୍ତ ପାଇଁ ଭଗବାନଙ୍କୁ ପ୍ରଣାମ କର କୃଷ୍ଣ ଜିନିକା ନାମ ହେ ଗୋକୁଲ ଜିନିକା ଧାମ ହେ ଶ୍ରୀ ଗୋପାଳ ଗୋ ବାରମ୍ବାର ପ୍ରଣାମ ହେ ବାରମ୍ବାର ପ୍ରଣାମ ହେ ବାରମ୍ବାର ପ୍ରଣାମ ହେ କୃଷ୍ଣ ଜିନିକା ନାମ ହେ ଗୋକୁଲ ଜିନିକା ଯଶୋଦା ଜିନିକି ମୈୟା ହେ ନନ୍ଦ ଜୀ ପାଖୈୟା ହେ ଯଶୋଦା ଜିନିକି ମୈୟା ହେ ନନ୍ଦ ଜୀ ପାଖୈୟା ହେ टुटु दाधी माखन खायो टुटु दाधी माखन खायो बाल बाल संग एनु चरायो बाल बाल संग एनु चरायो एक तीनिला धाम को कस्मात जते न नमेरन महात्मन प्रभु आपन को काहे कि आपण 16 कारण रही तथापि आपन को लोक नमस्कार करना आदि कस्मात जते न नमेरन महात्मन कौन ब्राह्मण गरियसी 16 कारण रही तथापि आपन को प्रणाम करना आदि तेणु अंतत पके मु आपन प्रणाम करजी केमदि वायु जमोग्नि वरुण शशांक प्रजापति त्वां प्रपितामहश्च नमो नमस्ते सहस्रकृत्य पुनश्च भूयोऽपि नमो नमस्ते आपणको सामनारे हजार नमस्कार आपण पछरे हजार नमस्कार आपण साइडरे पार्श्वरे हजार हजार नमस्कार एभली भावे सब नमस्कार करुछन्ति किसी न कर नमस्कार करवा भगवान शिक्षा दे निजे नमस्कार करमनात्मने निजे निज को नमस्कार करगवान अहो पश्चात शैलसु नमस्कार कर देख ये शैल को देख भगवान उभाई नो अनुग्रह व्यधात आमको अनुग्रह करने ये रूप धारण कर भगवान प्रकृत आम भगवान जो अवतार पर आविर्भाव होती आमको अनुग्रह करवाई कारण आम शक्ति ना भगवान दर्शन करने तेणु अर्चा रूप में भगवान आविर्भाव हूँ आम पाखे आम चक्षु को दर्शन दिखती भगवान तेणु ये भाव में समस्ते प्रणाम कले परिक्रमा करी प्रणाम कले तेणु ये सो आत्मने गोवर्धन सो सो हरि दर्प हारिणी आत्मने गोवर्धन सो हरि दर्प हारिणी से हरि को जे कि दर्प हारण करे समस्त टे भय रही ब्रजवासीन टे भय रही कारण इंद्रदाप बंद इंद्रदार्ज बंद करदे यहाँ कले इंद्र करे टे भय रही तेणु इंद्र हरि से हरि से समस्त दर्प हरण करदे इंद्र दर्प हरण हम तेणु भगवान समस्त सांत्वना दौरान समस्त प्रणाम करेणु कौन एसो अवजान तो मर्त्यान कामरूपी वनौकस हंति हस्मै नमस्याम शर्मणे आत्मनो गवाम येसु अवजानते भगवान को ये भगवान ये आपको जो अवजान जिन भगवत गीता भगवान कहले अवजानते मांग मुड़ा मानुषिं तनुमाश्रितम तेणु भगवान एटी मत कह जो मैंने अवजानता कर भगवान को ग्रहण करेंगे ना अस अवजानत मर्त्या मर्त्य मर्त्य व्यक्ति मैंने भगवान को कौन अश्रद्धान पुरुषा धर्मशास्त्र परंतप अप्राप्य मान निवर्तन मृत्यु संसार वर्तमानी कहीं हम मृत्यु संसार को आसते ना भगवान कथार श्रद्धा आसुना अश्रद्धान नवम तरह भगवान कहले अश्रद्धान पुरुषा धर्मशास्त्र परंतप ଭଗବାନଙ୍କ କଥାରେ ଶ୍ରଦ୍ଧା ଆସୁନଥିବାରୁ, ଭଗବାନ ପ୍ରାପ୍ତ ନହେଉଥିବାରୁ ଆମେ ମୃତ୍ୟୁ ସଂସାରକୁ ଆସୁଛେ, ଜନ୍ମ ନେଉଛେ, ମୃତ୍ୟୁବରଣ କରୁଛେ। ତେଣୁ ଇଏ ଯେଉଁମାନେ ଭଗବାନଙ୍କୁ ମର୍ତ୍ତ୍ୟବାସୀମାନେ ଯେଉଁମାନେ ଭଗବାନଙ୍କୁ ଅବଜ୍ଞା କରିବେ, କାମରୂପୀ ବନୌକଷ, କାମରୂପୀ ସେ ଗୋବର୍ଦ୍ଧନ ବିଭିନ୍ନ ରୂପ ଧାରଣ କରିପାରିବେ। ସେ ବର୍ତ୍ତମାନ ଦେଖୁଛେ ରୂପ ଧାରଣ କରିଛନ୍ତି, ଭଗବାନ ନିଜେ ବିସ୍ତାର କରିଛନ୍ତି ନିଜକୁ। ତେଣୁ ସେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ରୂପ ଧାରଣ କରିବେ ବନୌକଷମାନଙ୍କୁ, ଯେଉଁମାନେ ଭଗବାନଙ୍କୁ ତାଙ୍କୁ କ'ଣ ତାଙ୍କୁ ପ୍ରଣାମ କରିବେ ନାହିଁ ବା ତାଙ୍କୁ ସମ୍ମାନ କରିବେ ନାହିଁ। ହନ୍ତି ଅସ୍ମି ନମଃଶ୍ୟାମ, ସେମାନଙ୍କୁ ସବୁ ହତ୍ୟା କରିବେ, ସେ ବିଭିନ୍ନ ରୂପରେ ସର୍ପ ରୂପରେ ବା ବିଭିନ୍ନ ରୂପରେ ହତ୍ୟା କରିବେ ତାଙ୍କୁ। ତେଣୁ ଆମେ ନମଃଶ୍ୟାମ, ଆମେ ସମସ୍ତେ ପ୍ରଣାମ କରିବା। ଶର୍ମଣି ଆତ୍ମନ ଗବା, ଶର୍ମଣି କହିଲେ ଆମର ମଙ୍ଗଳ ପାଇଁ, ତାଙ୍କୁ ଆତ୍ମନ ଆମ ନିଜର ମଙ୍ଗଳ ପାଇଁ ଏବଂ ଗାଭୀମାନଙ୍କ ମଙ୍ଗଳ ପାଇଁ ଆମେ ତାଙ୍କୁ ପ୍ରଣାମ କରିବା କହି ପ୍ରଣାମ କରୁଛନ୍ତି। ତେଣୁ କାମରୂପୀ କହିଲେ ସର୍ପାଦି ରୂପ। ଏଠି ଭାବାର୍ଥରେ କୁହାଯାଉ, ଶ୍ରୀଧର ସ୍ୱାମୀଙ୍କ ମକାନ ଯାଇ ଭଗବାନ ଏହି ଅଧ୍ୟାୟରେ ଛଅଟି ତାତ୍ତ୍ୱିକ ବସ୍ତୁର ଅବତାରଣ କରିଛନ୍ତି, ଛଅଟି ତତ୍ତ୍ୱ ରହିଛି ଶ୍ରୀଧର ସ୍ୱାମୀ କହୁଛନ୍ତି। ଏଇଟା ପର ଶ୍ଳୋକରେ ଆସିବ, ଆମେ ସେଇଟା କର୍ମୀ ବାଳମ ପ୍ରାକ୍ ସ୍ୱଭାବ ଗୁଣ ବା କର୍ମାଙ୍ଗ ବା ତଦ୍ବସୋ ବା ମହେଶ ବାର୍ତ୍ତା କର୍ତ୍ତୃ ଦେବତେତି ଇୟମ୍ ମୁକ୍ତା ଦେବକ୍ଷୋଭେ ସନ୍ମତି ନନ୍ତୁ ଅଭିଷ୍ଠା। ଭଗବାନ ଯେଉଁ ବିଭିନ୍ନ ପ୍ରକାର ଦେଲେ, ଯୁକ୍ତି ସ୍ଥାପନ କଲେ, ଏ ପ୍ରକୃତରେ ଭକ୍ତମାନଙ୍କ ପାଇଁ ଏଇଟା ନୁହଁ, କିନ୍ତୁ ଇନ୍ଦ୍ର ଦର୍ପ ନଷ୍ଟ କରିବା ପାଇଁ, ଇନ୍ଦ୍ର ଦର୍ପକୁ ଭଙ୍ଗ କରିବା ପାଇଁ ଭଗବାନ ଏହିସବୁ ଯୁକ୍ତି ପ୍ରଦାନ କଲେ। ଯଦିଓ ଏଇଟା ଆମେ ଆ ପୂର୍ବରୁ ଆଲୋଚନା ଅଛି, କର୍ମ ଗୁରୁ କର୍ମ ଈଶ୍ୱର ସବୁ କହିଲେ, ଏ କଥା ସବୁ କହିଛୁ, ଭଗବାନ କହିଲେ କର୍ମ ତୁମର ଗୁରୁ, କର୍ମ ହେଉଛି ତୁମର ଈଶ୍ୱର, ଏହିଭଳି ଭାବରେ କର୍ମ ଭାବକୁ ସ୍ଥାପନ କରିଛନ୍ତି। କେବଳ କର୍ମ ଯେକୌଣସି ଲୋକର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯଥେଷ୍ଟ ଅଟେ, କର୍ମବାଦ ସ୍ଥାପନ କରିଛନ୍ତି ଭଗବାନ। କାହିଁକି ନା ଇନ୍ଦ୍ରଯଜ୍ଞ ବନ୍ଦ କରିବା ପାଇଁ, ତା'ମାନେ ନୁହଁଯେ ସବୁବେଳ ପାଇଁ ସେଇଟା ଠିକ୍, ଆମେ ସେଇଟା ଭଗବାନ କହିଥିଲେ, ଭଗବାନ କେଉଁ ପ୍ରସଙ୍ଗରେ କ'ଣ ପାଇଁ କହିଥିଲେ ସେଇଟା ବୁଝିବାକୁ ପଡ଼ିବ ନା। ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନ ସେ ଭୟା, ଭଗବାନ କଥା ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କର ଶରଣ ଯିବାକୁ ପଡ଼ିବ। ନାୟମାତ୍ମା ଏ ପ୍ରବଚନ ଲଭ୍ୟ ନ ମେଧେୟା ନ ଟେକେୟା ଜମେଇବ ବୃଣିଷେ ତସେଇବ ବିବୃଣିତେ ତନୁସାମ। ଯେଉଁମାନେ ଭଗବାନଙ୍କର କୃପା ପ୍ରାପ୍ତ ହେବେ ଓ ଭଗବାନ ଭକ୍ତମାନଙ୍କ କୃପା ପ୍ରାପ୍ତ ହେବେ, ସେମାନେ ଏଇ ଅର୍ଥକୁ ବୁଝିବେ, ନହେଲେ ସମସ୍ତେ ବୁଝିପାରିବେ ନାହିଁ। ଆଖିରକୁ ଅର୍ଥ ବୁଝିଲେ ସବୁ ପ୍ରକାର ଗୋଳମାଳ ହୋଇଯିବ। ଆ ପରେ ଆସିବ ପଚିଶ ଅଧ୍ୟାୟରେ ଇନ୍ଦ୍ର ଯାହା ସବୁ କହିବେ, ଆକ୍ଷରିକ ଅର୍ଥ ଯଦି ବୁଝିଲା ବୁଝିବା, ଆକ୍ଷରିକ ଅର୍ଥ ଠିକ୍ ଅଛି, ଇନ୍ଦ୍ର ଭଗବାନଙ୍କୁ ବହୁତ ପ୍ରକାର ନିନ୍ଦା କରିବେ, କିନ୍ତୁ ସରସ୍ୱତୀ ଦେବୀ ସରସ୍ୱତୀଙ୍କ ଶକ୍ତି ରହିଛି ନା। ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ, ସରସ୍ୱତୀ ଏତେ ଶକ୍ତି ରହିଛନ୍ତି, ସରସ୍ୱତୀ ଶକ୍ତି କାହିଁକି ରହିଲେ, ଆମେ ଯାହା କହିବା ସରସ୍ୱତୀ ଓଲଟା ଦେବେ ଓଲଟା। ଆମେ ଭଗବାନଙ୍କୁ ଯଦି ନିନ୍ଦା କରିବା, ସରସ୍ୱତୀଙ୍କୁ ପ୍ରଶଂସା କରିବେ, ଏସବୁ କଥା କୁହାଯାଇଛି ଆଚାର୍ଯ୍ୟ ଟୀକାରେ କହିଛନ୍ତି, ପଚିଶ ଅଧ୍ୟାୟର କଥା ଆସିବ। ତେଣୁ ଯେକୌଣସି ଲୋକ ବଦ୍ଧ ସ୍ୱଭାବ ତା'ର ପରମ ନିନ୍ଦା ଅଟେ, ଯେକୌଣସି ଲୋକ ବଦ୍ଧ ଲୋକ ତା'ର ସ୍ୱଭାବ ଯେଉଁ ସ୍ୱଭାବ ରହିଛି ସେ ସ୍ୱଭାବ ଅନୁସାରେ କାର୍ଯ୍ୟ କରିବ, ଏ କର୍ମବାଦକୁ ସ୍ଥାପନ କରୁଛନ୍ତି। ସେଥିପାଇଁ ପ୍ରକୃତିର ଗୁଣ ସମୂହ ପରମ ତା'ର ନିୟନ୍ତା ଅଟେ, ଗୁଣ ହେଉଛି ସବୁକିଛି, ଗୁଣ ଦ୍ୱାରା ସେମିତି କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି, ଏଇଟା ସଂକ୍ଷେପରେ କୁହାଯାଉଛି। ପରମେଶ୍ୱର ଭଗବାନ କେବଳ ମାତ୍ର କର୍ମର ଏକ ନିର୍ଭରଶୀଳ ଦିଗ ଅଟନ୍ତି, କହିଲେ ଯେଉଁ ଆମର କହିଥିଲେ ବିବେକାନନ୍ଦ ଚିକାଗୋରେ ଯେଉଁ ଭାଷଣ ଦେଇଥିଲେ, ସେ ଭାଷଣ ହେଉଛି ଏଇଟା, ଯିଏ ଯେଉଁଭଳି ଭାବେ କର୍ମ କରିବ ସେ ସେଇଭଳି ଭାବରେ ଫଳ ପ୍ରାପ୍ତ ହେବ, ଭଗବାନଙ୍କର କିଛି ବିବରଣୀ ନାହିଁ ଏଥିରେ, ଏ କଥା ସେ କହିଥିଲେ, ଯେଉଁଦ୍ୱାରା ପୃଥିବୀ ପ୍ରସିଦ୍ଧ ବୋଲି କୁହାଯାଏ। ଆମେ ପିଲାଦିନେ ପଢ଼ୁଥିଲୁ ଏଇଭଳି ଭାବରେ ବିବେକାନନ୍ଦ କହୁଥିଲେ, ବିବେକାନନ୍ଦ ଧର୍ମଜ୍ଞ ବ୍ୟକ୍ତି କହିଲେ ଆମେ ଭାବୁଥିଲୁ ବିବେକାନନ୍ଦ। ଏବଂ ସେ କର୍ମର ନିୟନ୍ତ୍ରଣାଧୀନ ଅଟନ୍ତି, ଭଗବାନ ମଧ୍ୟ କର୍ମର ନିୟନ୍ତ୍ରଣାଧୀନ ଅଟନ୍ତି, ଏବଂ ଯେକୌଣସି ଲୋକର ବୃତ୍ତି ତା'ର ପ୍ରକୃତ ଆରାଧ୍ୟ ବିଗ୍ରହ, ଏସବୁ ଆଗରୁ କୁହାଯାଇଛି, ଶ୍ରୀଧର ସ୍ୱାମୀ ଏଇଟାକୁ ସଂକ୍ଷେପରେ କହିଛନ୍ତି। ଏ ଛଅଟି କର୍ମବାଦକୁ ସ୍ଥାପନ କରିକିରି ଇନ୍ଦ୍ରଯଜ୍ଞକୁ ବନ୍ଦ କରିଥିଲେ। ତେଣୁ ଏଇଭଳି ଭାବରେ ଇତି ଅଦ୍ରି ଗୋ ଦ୍ୱିଜ ମଖଂ ବାସୁଦେବ ପ୍ରଚୋଦିତା ଯଥା ବିଧାୟ ତେ ଗୋପା ସହ କୃଷ୍ଣା ବ୍ରଜଂ ଜଜୁ। ଏଇଭଳି ଭାବରେ ଗୋବର୍ଦ୍ଧନ ପୂଜା ହୋଇଗଲେ ଇତି ଅଦ୍ରି ଖାଲି ଗୋବର୍ଦ୍ଧନ ପୂଜା ହେଲେ ନାହିଁ, ଗାଭୀମାନ ପୂଜା ହେଲେ, ଦ୍ୱିଜ ଦ୍ୱିଜ କହିଲେ ବ୍ରାହ୍ମଣମାନଙ୍କ ପୂଜା ହେଲା, ଏ ଯଜ୍ଞ ସମସ୍ତଙ୍କ ପାଇଁ ହେଲା, ବାସୁଦେବ ପ୍ରଚୋଦିତା, ବସୁଦେବ ବସୁଦେବଙ୍କର ପୁତ୍ର କହିଲେ ବାସୁଦେବ ଯେ ଶୁଦ୍ଧ ସତ୍ୟ ସ୍ତରର, ଆମେ ତ୍ରିଗୁଣ ଭିତରେ ତାଙ୍କୁ ଜାଣିପାରିବା ନାହିଁ ତାଙ୍କ କଥା, ସେ ବାସୁଦେବ ପ୍ରଚୋଦିତା ସିଏ କହିଛନ୍ତି, ଏ ବ୍ୟବସ୍ଥା କରିଛନ୍ତି, ଇନ୍ଦ୍ରଯଜ୍ଞ ବନ୍ଦ କରି ଏ ଗୋବର୍ଦ୍ଧନ ଯଜ୍ଞ ଆରମ୍ଭ କରିଛନ୍ତି। ତେଣୁ ଯଥା ବିଧାୟତେ ଯେଉଁଭଳି ଭାବରେ ସେ କହିଥିଲେ ସେଇଭଳି ଭାବରେ ଗୋପା ସହ କୃଷ୍ଣା ଏଇଭଳି ଭାବରେ କରି ବ୍ରଜଂ ଯଜୁ ବର୍ତ୍ତମାନ ବ୍ରଜକୁ ଫେରି ଆସିଲେ, ଗୋବର୍ଦ୍ଧନରୁ ବର୍ତ୍ତମାନ ବ୍ରଜକୁ ଯାଉଛନ୍ତି। ତେବେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କଥା କହୁଛନ୍ତି, ଆମର ଜଣେ ରହିଛନ୍ତି ସୁରଦାସ, ସୁରଦାସ ସୁନ୍ଦର ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି, ସେ ସଙ୍ଗୀତ ତ ମୁଁ ବୁଝିପାରିଲି ନାହିଁ କିନ୍ତୁ ତା'ର ଅର୍ଥ କେତେ କହିବା, ଏ ଯେଉଁ ହେଉଥିଲା ଆଉ ପରେ 25 ଅଧ୍ୟାୟ ରହିଛି, ଆମେ ଆସନ୍ତାକାଲି ସେଇଟା କହିବା। ତେବେ ଏ ଅନ୍ୟ ଶାସ୍ତ୍ରମାନଙ୍କରେ ବିଶେଷ ଭାବରେ ଅନ୍ୟ ପୁରାଣମାନଙ୍କରେ ଏ ଲୀଳା ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ସୁରଦାସ ଜଣେ ଯିଏ ଅନ୍ଧ କବି ଥିଲେ, ବହୁତ ସୁନ୍ଦର କବିତା ରଚନା କରିଛନ୍ତି, ଆମର ସେ ସମୟରେ ରାଧାମୋହନ ସେ ମହାରାଜ ସେଇଟା ପାଠ କରୁଥିଲେ, ତା'ର ଅର୍ଥ ଏଇଭଳି ଭାବେ ଅଛି ଯେ ଏ ଯେଉଁ ଯଜ୍ଞ ହେଲା ସବୁ ଆଣିଲେ, ସବୁ 84 କୋଷ ବୃନ୍ଦାବନ ବ୍ରଜ ରହିଛି, ବ୍ରଜମଣ୍ଡଳ 84 କୋଷ ବ୍ରଜମଣ୍ଡଳ, ସମସ୍ତେ ତାଙ୍କର ସବୁ ଉପହାର ସବୁ ଆଣିକି ଆସିଲେ ଶକଟରେ ଇତ୍ୟାଦିରେ, ଖାଲି ନନ୍ଦ ମହାରାଜଙ୍କର ହଜାର ହଜାର ଶକଟ ରହିଛି, ତେଣୁ ଅନ୍ୟମାନେ ସମସ୍ତେ ଆସିକରି ରାସ୍ତାରେ ଆଉ ଜାଗା ନାହିଁ, ଜାଗା ନାହିଁ, ଏତେ ଭିଡ଼ ହୋଇଯାଇଛି। ପ୍ରଥମେ ଆସିଲା ବେଳକୁ ଯାହା ହଉ କିଏ କେଉଁ ପଟେ ଆସୁଛନ୍ତି, କିଏ ପୂର୍ବପଟେ, କିଏ ପଶ୍ଚିମପଟେ, କିଏ ଉତ୍ତରପଟେ, ଦକ୍ଷିଣପଟେ ଇତ୍ୟାଦି କରି ସବୁ ଆସୁଛନ୍ତି ଗୋବର୍ଦ୍ଧନ ପାଖକୁ ଆସୁଛନ୍ତି। ତେଣୁ ଏଇସବୁ ଯଜ୍ଞ ସରିବା ପରେ ଯେଉଁ ଗୋପୀମାନେ ଗୋପୀମାନଙ୍କର ଆନନ୍ଦ ଭଗବାନ ଦର୍ଶନ କରିବେ, ଅଟତି ତ୍ରୁଟି ଯୋଗାୟତେ ତ୍ୱାମ ପଶ୍ୟତାମ୍ କୁଟିଳଂ କୁନ୍ତଳଂ ଶ୍ରୀମୁଖାଂ ଚ ତେ ଜଡ଼ ଉଦ୍ଦିଶ୍ୟତାମ୍ ପଦ୍ମକୃଷାମ୍। ତେଣୁ ସମସ୍ତଙ୍କର ଦର୍ଶନ କରିବାର ଶକ୍ତି ସମାନ ନୁହଁ, କି କେଉଁ ଭଳିଆ ଦର୍ଶନ କରେ, ଆମର କୁହାଯାଏ ଏ ଯେଉଁ ରହିଛି ଯେଉଁ ଶାଗୁଣା ଏତେ ଉଚ୍ଚରେ ରହିଥିଲେ ମଧ୍ୟ ସେ ଛୋଟ ଛୋଟ ପୃଥିବୀ ପୃଷ୍ଠରେ ଯେଉଁ ଛୋଟ ଛୋଟ ବସ୍ତୁକୁ ମଧ୍ୟ ସେ ଦେଖିପାରେ, ଏହି ଚକ୍ଷୁରୁ ତା'ର ଶକ୍ତି ରହିଛି, ଦେବତାମାନଙ୍କ ଚକ୍ଷୁରୁ ଶକ୍ତି ରହିଛି, ସେ ସୂର୍ଯ୍ୟର ଦେବତାମାନଙ୍କୁ ବ୍ୟବସାୟ ସେ ଦେଖିପାରନ୍ତି, ଏଭଳି ତାଙ୍କ ଚକ୍ଷୁରୁ ସମସ୍ତଙ୍କ ଚକ୍ଷୁରୁ ଶକ୍ତି ସମାନ ନାହିଁ। ପ୍ରେମା ଜନଚରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟସୁ ବିଲୋକୟନ୍ତି ଜଂ ଶ୍ୟାମ ସୁନ୍ଦର ମଚିନ୍ତ୍ୟ ଗୁଣ ସ୍ୱରୂପଂ ଗୋବିନ୍ଦ ମାରି ପୁରୁଷଂ ତମହଂ ଭଜାମି। ଯେଉଁମାନଙ୍କ ଚକ୍ଷୁରେ ଏଇ ପ୍ରେମ ରୂପକ ଅଞ୍ଜନ ରହିଛି ସେମାନେ ଭଗବାନ ଦର୍ଶନ କରନ୍ତି, ସବୁଠି ଦର୍ଶନ କରନ୍ତି। ତେଣୁ ଗୋପୀମାନେ ସେଇଭଳି ଭାବରେ କୃଷ୍ଣଙ୍କୁ ଭଲ ପାଇବାଟା ତାଙ୍କର ସେଇଭଳି ଭାବରେ, ଯେତେବେଳେ ଭଗବାନ ଚାଲିଯାଆନ୍ତି ବତ୍ସାଚାରଣ ପାଇଁ ବା ଗୋଚାରଣ ପାଇଁ, ଅଟତି ଯତ୍ ଭଗବାନ ଅନିକାନନ, ତାଙ୍କ ତ୍ରୁଟି ଗୋଟେ ଯୁଗ ଭଳି ଲାଗେ, ଗୋଟେ ତ୍ରୁଟିର ବର୍ଣ୍ଣନା କରାଯାଇଛି କେତେ ସେକେଣ୍ଡରୁ ଆହୁରି କେତେ ଭାଗରୁ ଭାଗେ, ଏତିକି ଏତେ କମ୍ ସମୟ ଗୋଟେ ଯୁଗ ଭଳି 10 ବର୍ଷ ଭଳି ଲାଗେ ତାଙ୍କୁ ତ୍ରୁଟି ଯୋଗାୟତ ମପସ୍ୟତା ଭଗବାନଙ୍କ ଅଦର୍ଶନରେ ତାଙ୍କୁ ଲାଗେ। ଏବଂ ଯେତେବେଳେ ଭଗବାନ ଫେରନ୍ତି ସନ୍ଧ୍ୟାବେଳେ ଯେତେବେଳେ ଫେରନ୍ତି କୁଟିଳଂ କୁନ୍ତଳଂ, ବହୁତ ତାଙ୍କର ଯେଉଁ କୁଞ୍ଚ କୁଞ୍ଚ କେଶ ରହିଛି ତାଙ୍କ ମୁଖ ମଖ ଆନନ୍ଦରେ ସୁନ୍ଦର ମୁଖରେ ଏ ଯେଉଁ କେଶ ରାଶି ରହିଛନ୍ତି କେତେ ସୁନ୍ଦର ଦେଖାଯାଉଛନ୍ତି। କୁଟିଳଂ କୁନ୍ତଳଂ ଶ୍ରୀମୁଖଂ, ଯେ ଶ୍ରୀମୁଖମ୍ ବହୁତ ସୌନ୍ଦର୍ଯ୍ୟ ରହିଛି ମୁଖରେ। ସେହି ସମୟରେ ଯେତେବେଳେ ତାଙ୍କ ଚକ୍ଷୁରେ ପଲକ ପଡ଼ିଯାଉଛି ସେତେବେଳେ କ୍ରୋଧ ପ୍ରକାଶ କରୁଛନ୍ତି, ଚକ୍ଷୁରେ ଫୁଲ ଭଲ ପଡ଼ିଗଲା ବେଳେ କ୍ରୋଧ ପ୍ରକାଶ କରୁଛନ୍ତି, ଚୈତନ୍ୟ ଚରିତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି। କ'ଣ କୋଟି ନେତ୍ର ନାହିଁ ଦେଲ ସବେ ଦିଲ ଦୁଇ ତାହାତେନି ମିଶ କୃଷ୍ଣ କି ଦେଖିବି ମୁଇଁ। କୋଟି ନେତ୍ରରେ ସେମାନେ ଚାହୁଁଛନ୍ତି ଦର୍ଶନ କରିବା ପାଇଁ, ଦୁଇଟି ନେତ୍ରରେ କ'ଣ ଦେଖିବେ, ଏବଂ ସେ ନେତ୍ରରେ ପୁଣି ପଲକ ପଡ଼ିଯାଇଛି। ପଲକ ପଡ଼ିଗଲେ ଭଗବାନ ରୂପ ଦେଖିପାରୁନାହାନ୍ତି, ସେଥିପାଇଁ ତାଙ୍କ ମନ ଦୁଃଖ ହେଉଛି। ଚକ୍ଷୁ ମାଧ୍ୟମରେ ଭଗବାନ ରୂପକୁ ସେ ପାନ କରୁଛନ୍ତି। ଏଭଳି ଗୋପୀମାନଙ୍କୁ ଆଜି ସୁଯୋଗ ମିଳିଗଲା, ସାତ ଦିନ ସାତ ରାତି ଧରି ସେମାନେ ଭଗବାନ ରୂପକୁ ପାନ କରିବେ ଚକ୍ଷୁ ମାଧ୍ୟମରେ। ଭଗବାନ ଗୋଟିଏ ପଟରେ ରହିଥିଲେ ମଧ୍ୟ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ଭଗବାନ ମୁଖ ଗୋଟିଏ ପଟେ ରହିଛି, କିନ୍ତୁ ସମସ୍ତେ ଦେଖୁଛନ୍ତି ଭଗବାନ ମୁଖ, କାରଣ ସମସ୍ତେ ଭାବୁଛନ୍ତି ଭଗବାନ ମୁଖ ପଟେ ଆମେ ଅଛୁ ବୋଲି। ଭଗବାନ ନିଜ ମୁଖକୁ ଚାରିପଟେ ବିସ୍ତାର କରିଛନ୍ତି, ସର୍ବଥା ପାଣି ସବୁଠାରେ ତାଙ୍କର ପାଣି ରହିଛି, ହାତ ରହିଛି, ତାଙ୍କ ମୁଖ ରହିଛି, ସବୁଠି ରହିଛି। ତେଣୁ ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି, କେହି ଭଗବାନ ପଛପଟ ଦେଖୁନାହାନ୍ତି। ତେଣୁ ମୁଖ ଦେଖି ସେ ତାଙ୍କର ସେଇ ମୁଖ ପଦ୍ମର ମଧୁ ପାନ କରୁଛନ୍ତି ସେମାନେ ଗୋପୀମାନେ। ଏବଂ ଯେଉଁମାନେ ଭଗବାନ ଯେଉଁଭଳି ଭାବରେ ଭଲ ପାଉଛନ୍ତି, କିଏ କେଉଁ ରସରେ ଭଗବାନଙ୍କ ସହ ଯୁକ୍ତ ହୋଇଛନ୍ତି, ସେମାନେ ସେହିସବୁ ରସକୁ ଆସ୍ୱାଦନ କରୁଛନ୍ତି। ରସବୈ ସହ ସବୁ ରସରେ ସେ ହେଉଛନ୍ତି ଆଧାର। ତେଣୁ ଗୋପୀମାନଙ୍କୁ ଆଜି ସୁଯୋଗ ମିଳିଲା। ଏ ଇନ୍ଦ୍ର ଯଦିଓ ଭଗବାନଙ୍କ ପ୍ରତି ଦୋହ କରିଛନ୍ତି, ଏସବୁ ଆସିବ ପରେ ଆସିବ, ଇନ୍ଦ୍ର ଯଦିଓ ଭଗବାନ ପ୍ରତି ଦୋହ କରିଛନ୍ତି ଏବଂ ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ, ଗାଭୀମାନଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ, କିନ୍ତୁ ତାଦ୍ୱାରା ବ୍ରଜବାସୀମାନେ ଉପକୃତ ହୋଇଗଲେ। ସେ ସୁଯୋଗ ପାଇଲେ ସାତ ଦିନ ସାତ ରାତି ଏକ ସମୟରେ ଆଉ କୌଣସି ଖାଦ୍ୟପାନୀୟ ଦରକାର ନାହିଁ। ପରିକ୍ଷିତ ମହାରାଜ ଯେଉଁଭଳି ଭାବରେ ଖାଦ୍ୟପାନୀୟ ଗ୍ରହଣ କରିନଥିଲେ, ବ୍ରଜବାସୀମାନେ ସେଭଳି ଭାବରେ କୌଣସି ଖାଦ୍ୟପାନୀୟ ଗ୍ରହଣ କରିନାହାନ୍ତି, ଭଗବାନ ରୂପ ଦର୍ଶନ କରୁଛନ୍ତି। ଇଏ କହିଲେ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଭଗବାନ କଥା କହିବା ପାଇଁ ବିସ୍ତାର ଭାବରେ କହିବା ପାଇଁ ଚାହୁଁନଥିଲେ, କାହିଁକି ନା ପରିକ୍ଷିତ ମହାରାଜ ଏତେଦିନ ହୋଇଗଲାଣି କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କିଭିନ କି ଟିକେ ବିଶ୍ରାମ ମଧ୍ୟ ନେଉନାହାନ୍ତି। ସେଥିପାଇଁ ଭଗବାନ ଲୀଳାକୁ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ତିନି ଚାରୋଟି ଶ୍ଳୋକରେ କହିଦେଲେ। ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଭୁ, ସେ ଭଗବାନଙ୍କର କଥା ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ତାଙ୍କୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ନା ତୁମେ ଟିକିଏ ଖାଦ୍ୟ ଗ୍ରହଣ କର ବା ଟିକିଏ ବିଶ୍ରାମ ନିଅ, ନା ନା ପ୍ରଭୁ, ନୈଶାତି ଦୁଃସ୍ୱାକ୍ଷୁନ୍ମା ତ୍ୟକ୍ତ ଦମପି ବାଧତେ ପିଇବନ୍ତମ ତମ ମୁଖାମ ଭୁଜମ ଚିହୁତମ ହରି କଥା ମୃତମ। ପ୍ରଭୁ ଏ ଯେଉଁ କ୍ଷୁଧା, ଆମେ ନଅଟା ହୋଇଗଲେ ଆମେ ରହିପାରୁନେ, ମହାପ୍ରସାଦ ଗୋବିନ୍ଦ କହିଲେ ଆମେ ସବୁ ଜାଗ୍ରତ ହୋଇଯାଉଛେ, ଓଂ ନମ ଭଗବତୀ ବାସୁଦେବ ଆମେ ଶୋଇ ପଡ଼ୁଛେ, ପ୍ରଭୁ ଶୋଇ ପଡ଼ୁଛନ୍ତି। ତେଣୁ ଯାହା ବି ହଉ, ସେ କହୁଛନ୍ତି ନୈଶା ଅତି ଦୁଃସହା, ଏ କ୍ଷୁଧାକୁ କେହି ସହି କରିପାରିବେ ନାହିଁ। ଏମିତି ଚକ୍ତ ଦମପି ନ ବାଧତେ, ଚକ୍ତ ଦମପି ଜଳ ମଧ୍ୟ ତ୍ୟାଗ କଲେ ମଧ୍ୟ ମୋତେ ବାଧୁ ନାହିଁ। ନୈଶା ଅତି ଦୁଃସହା କ୍ଷୁନ୍ମାନ ଚକ୍ତ ଦମପି ବାଧତେ ପିଇବନ୍ତମ ତ ମୁଖାମ ଭୁଜମ, ଆପଣଙ୍କର ମୁଖ ପଦ୍ମରୁ ମୁଁ ଯେଉଁ ପାନ କରୁଛି, ଚିହୁତମ ହରି କଥାମୃତମ, ହରି କଥାମୃତ ରୂପକ ଅମୃତକୁ ମୁଁ ପାନ କରୁଛି। ତେଣୁ ଏଇ କଥାରେ ଏତେ ରହିଛି, ପଦୁ ପଢ଼ୁଛି ମକରନ୍ଦ, ଭଗବାନ କଥାରେ ମକରନ୍ଦ ରହିଛି, ଅମୃତରେ କଥାମୃତ କଥାମୃତୀବନ କବି ଭଗବାନ କଥାମୃତ କଥାମୃତ ଶୁଣିକି ସେ ଆନନ୍ଦରେ ତାଙ୍କୁ କିଛି ବାଧୁ ନାହିଁ, ଖାଇବା ପିଇବା ସବୁ ଭୁଲି ଯାଇଛନ୍ତି, ବିଶ୍ରାମ ନେବା ଭୁଲି ଯାଇଛନ୍ତି। ଆଉ ସ୍ୱୟଂ ଭଗବାନ ସେଠି ଉପସ୍ଥିତ ଅଛନ୍ତି, ଗୋପବାସୀମାନେ ତାଙ୍କ ରୂପ ଦର୍ଶନ କରୁଛନ୍ତି। ଆଉ ଇନ୍ଦ୍ର ତାଙ୍କୁ ଗୋଟେ ସୁଯୋଗ ପ୍ରଦାନ କଲେ, ଭଗବାନ ପ୍ରତି ଯେଉଁ ଦ୍ରୋହ କଲେ, ବ୍ରଜବାସୀମାନଙ୍କ ପ୍ରତି ଦ୍ରୋହ କଲେ, ସାତ ଦିନ ସାତ ରାତି ଧରି ବୃଷ୍ଟି ଆରମ୍ଭ ହେବ, ଭୀଷଣ ବୃଷ୍ଟି କରିବେ, ତୁଷାରପାତ କରିବେ, ବଜ୍ରପାତ କରିବେ, ସବୁ ଏଭଳି ଭାବରେ ଧ୍ୱଂସ କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ବ୍ରଜବାସୀମାନଙ୍କର ବହୁତ ଆନନ୍ଦ, ଇନ୍ଦ୍ର ଏଭଳି ଭାବରେ ପ୍ରୋପ କରି ରୁହନ୍ତା କି ସେମାନେ ଭାବୁଥିଲେ, କାରଣ ଯେତେବେଳେ ଭଗବାନ ସାତ ଦିନ ସାତ ରାତି ପରେ ଇନ୍ଦ୍ରଙ୍କର ଯେଉଁ ରହିଛି ଗର୍ଭ ଥିଲା ସବୁ ଚାଲିଗଲା, ଭଗବାନ ଚିକିତ୍ସା କରିଦେଲେ ତାଙ୍କ ଗର୍ଭ ଚାଲିଗଲା, ଭୟ ଆସିଗଲା, ମୋର ପୋଷ୍ଟ ଚାଲିଯିବ ଆଜି ଚାକିରି ଚାଲିଯିବ ଚାକିରି, ଆସି କ୍ଷମା ପ୍ରାର୍ଥନା କରିବେ। ତେଣୁ ଇନ୍ଦ୍ର ଯେଉଁ ଏଭଳି ଭାବରେ କଲେ ସାତ ଦିନ ସାତ ରାତି ଧରି, ବ୍ରଜବାସୀ ମାନେ ଆନନ୍ଦ କାହିଁକି ଯେତେବେଳେ ଭଗବାନ ଦେଖିଲେ ଆଉ ଇନ୍ଦ୍ରଙ୍କର ଗର୍ଭ ଚାଲିଗଲା, ତାଙ୍କ ରୋଗ ଭଲ ହେଇଗଲା, ଗର୍ଭ ରୂପକ ରୋଗ ଚାଲିଗଲା, ତେଣୁ ଭଗବାନ ସ୍ଥାପନ କରିବେ ଗିରିକୁ ଯେଉଁଭଳି ଭାବରେ ଥିଲା ପୂର୍ବବତ୍ ସ୍ଥାପନ କରିବେ। ଆମର ବିଜ୍ଞାନର ଗୋଟେ କଥା ଅଛି, ଆମେ ଏଥିରୁ ଆମର ଏ ଯେଉଁ ସଂକ୍ରାନ୍ତିରେ ଆମର ଭକ୍ତିଚାର ମହାରାଜଙ୍କର ବ୍ୟାସପୂଜାରେ ଜଣେ କହୁଛି, ସୂର୍ଯ୍ୟପ୍ରଭୁ କହୁଥିଲେ ଯେ ଗୋଟେ ଗୋଟେ ବସ୍ତୁକୁ ଯଦି ବିବାହ କରାଯିବ ତାକୁ ଯଦି ପୁଣି ମିଶାଇ ଦିଆଯିବ ସିଏ ଆଉ ପୂର୍ବ ବସ୍ତୁ ଭଳି ରହିବ ନାହିଁ। ଗୋଟେ ବିଜ୍ଞାନର ଗୋଟେ ନିୟମ ରହିଛି, ବିଜ୍ଞାନର ଗୋଟେ ନିୟମ ରହିଛି, ଟିକେ ନା କିଛି ଅସୁବିଧା ରହିବ। କିନ୍ତୁ ଭଗବାନ ଯେଉଁ ସ୍ଥାପନ କରିବେ ପୂର୍ବବତ୍ ମାନେ କିଛି ଏପଟ ବିଜ୍ଞାନର ଯେଉଁ ରହିଛି ନିୟମ ରହିଛି ସେଇଟାକୁ ଲାଗୁ ହେବ ନାହିଁ। ସେଠି ଭଗବାନ ପୂର୍ବବତ୍ ଟିକିଏ ଗାର ବଙ୍କା ହେବ ନାହିଁ, ଯେଉଁଭଳି ଭାବରେ କିଏ ପାଇପାରିବ ନାହିଁ, ଏଇଠି ଉଠିଥିଲା, ଏଇଠୁ ଧାରଣ କରିଥିଲେ, ଟେକିଥିଲେ ବେଲି ଭଗବାନ ଯେଉଁଭଳି ଭାବରେ ଥିଲା ଆଗରୁ ସେଇଭଳି ଭାବରେ ସ୍ଥାପନ କରିଛନ୍ତି ଭଗବାନ। ତେଣୁ ଯେତେବେଳେ କହିବେ ସ୍ଥାପନ କରିବା ପୂର୍ବରୁ ଭଗବାନ କହିବେ ଯେ ଫେରିଯାଅ, କେହି ଫେରିବାକୁ ଚାହୁଁନଥିବେ, କାହିଁକିନା ସମସ୍ତେ ଚାହୁଁଛନ୍ତି ଏଇଭଳି ଭାବରେ ରୁହନ୍ତୁ ଏଇଠି, କେହି ଫେରିବା ପାଇଁ ଚାହୁଁନାହାନ୍ତି। ତେଣୁ ଭଗବାନ ସବୁ କହିବେ ଯାଅ 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 କହିବେ। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ଯେଉଁ ଯଜ୍ଞ ହେଉଛି ସବୁ ଆସିଛନ୍ତି, କିଏ କେଉଁଠୁ ଆସିଛନ୍ତି, ସବୁ ଯିବା ପାଇଁ ଯେତେବେଳେ ଯାଉଛନ୍ତି ବହୁତ ଭିଡ଼ ହୋଇଯାଇଛି ରାସ୍ତାରେ। କାହିଁ ଆସିଲା ବେଳେ ଗୋଟେ ପଟେ ଆସିଥିଲେ କିନ୍ତୁ ବିଭିନ୍ନ ପଟରୁ ଆସିଥିଲେ, ଗଲାବେଳେ ଏକ ସମୟରେ ସବୁ ଭିଡ଼ ହୋଇଗଲା, କିଏ କେତେବେଳେ ସେ ଆସି ପହଞ୍ଚିଲେ, ଗଲାବେଳେ କିନ୍ତୁ ଏକ ସମୟରେ ଯାଉଛନ୍ତି ଫେରୁଛନ୍ତି, କୃଷ୍ଣଙ୍କ ସହିତ ଫେରୁଛନ୍ତି, କୃଷ୍ଣ ଯୋଗୁଁ ବିସ୍ତାର କରିଛନ୍ତି। ଯେ ଯେଉଁଠି ଭଗବାନ ଆମର ସେ ସମୟରେ ରାଧାକୁଣ୍ଡ ସେ ମହାରାଜ କହୁଥିଲେ, ଭଗବାନ ସେ ସମୟରେ ରହୁଥିଲେ କେଉଁଠି ନା ରାଧାକୁଣ୍ଡ ନିକଟରେ ସେ ରହୁଥିଲେ। ତେଣୁ ଭଗବାନ ସେଇଠିକି ଯିବେ, କୃଷ୍ଣ ସେଇଠିକି ଯିବେ, କିନ୍ତୁ ବ୍ରଜବାସୀମାନେ କିଏ କେଉଁଠି ସବୁ ରହୁଛନ୍ତି, ସମସ୍ତେ କୃଷ୍ଣଙ୍କ ସହିତ ଯାଉଛନ୍ତି, ସମସ୍ତେ କେହି କୃଷ୍ଣଙ୍କୁ ଛାଡ଼ିବା ପାଇଁ କାହିଁ କାରଣ ଇନ୍ଦ୍ର କ'ଣ କରିବ, ଭୟ ରହିଛି, ଇନ୍ଦ୍ରଯଜ୍ଞ ଭଙ୍ଗ ହେଇଗଲା, ଭୟ ଆସିଯାଉଛି। ତେଣୁ ଭଗବାନ କୃଷ୍ଣ ମଧ୍ୟ ନିଜକୁ ବିସ୍ତାର କରିଛନ୍ତି, ତେଣୁ ରାସ୍ତାରେ ଆଉ ଜାଗା ନାହିଁ, ସଂକୀର୍ଣ୍ଣ ହୋଇଯାଉଛି, ଏବଂ ସମସ୍ତେ ଜୟଧ୍ୱନି ଦେଉଛନ୍ତି, କୃଷ୍ଣଙ୍କର ଜୟଧ୍ୱନି କରୁଛନ୍ତି। ଏତେ ବର୍ଷ କାଳ ଆମେ ଇନ୍ଦ୍ରଯଜ୍ଞ କରିଥିଲୁ, ଏ ଆମର ସୁରଦାସ ସଙ୍ଗୀତ ରଚନା କରିଛନ୍ତି, ଏତେ ବର୍ଷ କାଳ ଇନ୍ଦ୍ରଯଜ୍ଞ କଲୁ, ଗୋଟିଏ ଥର ଦେଖା ଦେଇନାହାନ୍ତି, କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି, ଯେମିତି ନେଉଥିଲୁ ସେମିତି ଆଣୁଥିଲୁ, ଏସବୁ ଖାଇଦେଲେ ପୁଣି ଯେତେବେଳେ ପ୍ରଣାମ କରି ଉଠିଲା ବେଳେ ସବୁ ପୁଣି ଫୁଲ୍ ହେଇଗଲା, ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମଧଚ୍ଚତେ। ତେଣୁ ସୁରଦାସ କହୁଛନ୍ତି ଇନ୍ଦ୍ର ଆଭାସ ପାଇଲେ କ'ଣ, ସିଏ ତ ସବୁଠାରୁ ତ୍ରିଲୋକର ସେ ହେଉଛି ଅଧିପତି, ସେ ଖବର ପାଇଥିବେ କ'ଣ ଏମିତି ଗୋଟେ ବ୍ୟବସ୍ଥା ହେଉଛି ବୋଲି, ଆମର ଯଜ୍ଞ ବନ୍ଦ ହେବ, ସେ ପଠେଇଥିଲେ ଦୂତମାନଙ୍କୁ ପଠେଇଥିଲେ, ଦୂତମାନେ ଯାଇକି ଦେଖୁଛନ୍ତି ଏଇ ଇନ୍ଦ୍ର ଯେଉଁ ଗୋବର୍ଦ୍ଧନ ଯଜ୍ଞ ହେଲା ସବୁ ଦେଖିଲେ ସେମାନେ। ଏବଂ ଯେତେବେଳେ ବ୍ରଜବାସୀମାନେ ଫେରୁଛନ୍ତି ତାଙ୍କ ଗୃହକୁ, ସେମାନେ ସବୁ ଇନ୍ଦ୍ରର ନିନ୍ଦା କରୁଛନ୍ତି, ଏତେ ଦିନ ବେକାରରେ ଆମେ ଇନ୍ଦ୍ର ପୂଜା କଲେ, ଏ କେତେ ସୁନ୍ଦର ଗୋବର୍ଦ୍ଧନ ପୂଜା, ଗୋବର୍ଦ୍ଧନ ନିଜେ ଆବିର୍ଭାବ ହେଲେ, ସମସ୍ତଙ୍କୁ ଆଶୀର୍ବାଦ ଦେଲେ, ସମସ୍ତେ ସୁସ୍ଥ ରୁହ, ଏ ଭଗବାନ ଆଶୀର୍ବାଦ ଦେଲେ ସମସ୍ତଙ୍କୁ। ନନ୍ଦ ମହାରାଜ କହିଲେ ତୁମେ କ'ଣ ଚାହୁଁଛ, କ'ଣ ବର ମାଗୁଛ, ମୋ ପାଖ ମାଗ, ଭଗବାନ ନିଜେ କୃଷ୍ଣ କହୁଛନ୍ତି ନନ୍ଦ କ୍ୟା ଚାହିଁ ତୁମେ, କ'ଣ ଦରକାର ତୁମର, ବ୍ରଜବାସୀରେ ବ୍ରଜଭାଷାରେ କହୁଛନ୍ତି, ଯେ ନନ୍ଦ ମହାରାଜ କହୁଛନ୍ତି ପ୍ରଭୁ ମୁଁ ଚାହୁଁଛି ମୋର ପୁତ୍ର କୃଷ୍ଣ ଏବଂ ବଳରାମ ଏ ସୁସ୍ଥରେ ରୁହନ୍ତୁ, ତଥା ଆସ୍ତୁ। ଏଇଭଳି ଭାବରେ ସମସ୍ତେ କିଏ କ'ଣ ସବୁ ବରକାମନା କରୁଛନ୍ତି, ଗୋବର୍ଦ୍ଧନ ସମସ୍ତେ ମନସ୍କାମନା ପୂର୍ଣ୍ଣ କରୁଛନ୍ତି, ସବୁ ଘରେ ଯାଇକି ସବୁ ଏଇ କଥା ସବୁ ଆଲୋଚନା ଚାଲିଛି, ଖାଲି ଇନ୍ଦ୍ରଙ୍କ ବିରୁଦ୍ଧରେ କଥା ଚାଲିଛି। ଏ ଇନ୍ଦ୍ର ଏତେ ଦିନ ଯଜ୍ଞ କଲେ, ବେକାର ଯଜ୍ଞ କଲେ, କିଛି ଲାଭ ହେଲା ନାହିଁ, ଯେ ଗୋଟିଏ ଦିନ ଦେଖ ଭଗବାନ ସ୍ୱୟଂ ଆବିର୍ଭାବ ହୋଇଗଲେ, ଆମେ ଖାଦ୍ୟ ଗ୍ରହଣ କଲେ, ଆମେ ଗୌଡ଼ମାନେ, ଗୌଡ଼ମାନେ କ'ଣ ଆମର ଯେଉଁ କହିଛନ୍ତି ସେ ଘରେ ନୁହଁ ନ ରୁହନ୍ତି ଗୌଡ଼େ ବଡ଼ ଅଧମ ଜାତି, ଇନ୍ଦ୍ର ଆଦି ଦେବତାମାନେ ପୃଥିବୀ ପୃଷ୍ଠକୁ ଆସନ୍ତି ନାହିଁ, ତ ପାଦ ପକାନ୍ତି ନାହିଁ, ମନୁଷ୍ୟମାନେ ଭାବନ୍ତି ଏମାନେ ବହୁତ ନିକୃଷ୍ଟ ସ୍ତରର, ଏମାନେ ପୃଥିବୀରେ ପାଦ ପକାନ୍ତି ନାହିଁ, ସେମାନେ ଭାବନ୍ତି ଆମର ନିଷ୍ଠା ଭଳି ତାଙ୍କୁ ଲାଗେ, ପୃଥିବୀରେ ଉପରେ ରହିଥାଏ ତାଙ୍କ ପାଦ। ତେଣୁ ଏଇଭଳି ଭାବରେ ଦୂତମାନେ ସବୁ ଶୁଣିକିରି ଏସବୁ ଶୁଣିଲେ, ସବୁ ଘରେ ଘରେ ବୁଝିଲେ, 84 ବ୍ରଜ ବୁଲିଲେ, ସବୁଠି ଇନ୍ଦ୍ରଙ୍କର ନିନ୍ଦା ହେଉଛି ଏବଂ ଗୋବର୍ଦ୍ଧନଙ୍କର ସବୁ ମାନେ କ'ଣ ସବୁ ଆଦର କରୁଛନ୍ତି, ସମ୍ମାନ କରୁଛନ୍ତି, ପ୍ରଶଂସା କରୁଛନ୍ତି। ତେଣୁ ଏ କଥା ଯାଇକରି କହିଲେ ଅଡ଼କାପୁରରେ ସ୍ୱର୍ଗ ଲୋକର କଥା, ବର୍ତ୍ତମାନ ଆସନ୍ତାକାଲିଠୁ ଆମେ ଶୁଣିବା ସ୍ୱର୍ଗ ଲୋକର କଥା, ଏ ପୃଥିବୀର କଥା ହେଇଗଲା, ବର୍ତ୍ତମାନ ସ୍ୱର୍ଗ ଲୋକକୁ ଯିବା ଆମେ ବର୍ତ୍ତମାନ।
ଭାଗବତ ରୂପକ ଜ୍ଞାନରେ ଆମେ ଯିବା ସ୍ୱର୍ଗଲୋକରେ କହନ୍ତି ଶୁଣିବା ସେଠି କ'ଣ ଚାଲିଛି। ତେଣୁ ଯେ ଦୁପ୍ତମାନେ ସବୁ କହିବେ ଇନ୍ଦ୍ରଙ୍କୁ ଏଇଭଳି ଭାବରେ ସବୁ ଆପଣଙ୍କର ନିନ୍ଦା ହେଉଛି ଏଇଭଳି ଭାବରେ ସବୁ କହୁଛନ୍ତି ଇନ୍ଦ୍ରଙ୍କର ଯେଉଁ ରିଆକ୍ସନ୍ ଆମେ ଆସନ୍ତାକାଲି ଶୁଣିବା। ତେଣୁ ବିଶେଷ ଭାବରେ ଆମ ପ୍ରଭୁ ପୁନେରୁ ଆସିଛନ୍ତି, ତାଙ୍କୁ ମୁଁ ମୋର ପ୍ରଣାମ ନିବେଦନ କରୁଛି। ଆମର ଭକ୍ତମାନେ କଟକରୁ ଭୁବନେଶ୍ୱର ସବୁ ଭକ୍ତମାନେ ଆସିଛନ୍ତି, ଆମକୁ ସୁଯୋଗ ଦେଲେ ଭାଗବତ କଥା କହିବା ପାଇଁ, ଆମକୁ ଧନ୍ୟ କଲେ। ତେଣୁ ମୁଁ ମୋର କୃତଜ୍ଞତା ଆପଣଙ୍କ ପାଖକୁ ନିକଟରେ ଜ୍ଞାପନ କରୁଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି, କାରଣ ଆମର ବେଲ୍ ବାଜି ନାହିଁ, ମହାପ୍ରସାଦ ଗୁରୁତ୍ୱ ହେଇନାହିଁ ମାନେ ଓଁ ନମ ଭଗବତ ବାସୁଦେବା କହି ଚାଲିଥିବା, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ହଁ ଅହଙ୍କାର, ଭଗବାନ ଦେଖିଲେ ଇନ୍ଦ୍ରଙ୍କର ଗର୍ବ ବଢ଼ିଯାଇଛି, ତେଣୁ ସେ ଗର୍ବକୁ ଦୂର କରିବା ପାଇଁ ଭକ୍ତଙ୍କର ସେ ମଙ୍ଗଳ କରନ୍ତି ନା। ଗର୍ବଟା ଥିବା ଦ୍ୱାରା ଆମେ ଜାଣିପାରିବା ନାହିଁ, ଭଗବାନଙ୍କୁ ବୁଝିପାରିବା ନାହିଁ, ଆମର ଗର୍ବ ଏସବୁ ଆସିବ। 25,000 ସେସବୁ କଥା ଆମେ କହିବା, ହରିଶ୍ୱରୀ ଗୋଟେ କଥା କହିଛନ୍ତି, ସୁନ୍ଦର କଥା କହିଛନ୍ତି, ଆମେ ସେଇଟା କହିଦେବା ଯେ ଆପଣ ପ୍ରଶ୍ନ ପଚାରିଛନ୍ତି ମାନେ 25,000 ଆସିବ ଏ କଥାଟି। ହରିଶ୍ୱରୀ କହୁଛନ୍ତି, ଐଶ୍ୱର୍ଯ୍ୟ ମତିମତ୍ୱଂ ଉତ୍ତମ ପଦାବାସଶ୍ଚ ନିଶ୍ଚିନ୍ତତା ଭୂୟୋ ଅନ୍ୟା ସୁଲଭା ଅନ୍ନବସ୍ତ୍ର ବିବିଧାଳଙ୍କାର ନିତ୍ୟଗମଃ ପ୍ରତ୍ୟେକ ମଦକାରୀ କିଂ ପୁନଃରସୌ ଯୁକ୍ତୌ ଅଖିଳେଇ ଦେବରାଟ। ଏ ଗୋଟିଏ ଗୋଟିଏ ଯେଉଁ ଯାହାଙ୍କ ପାଖରେ ରହିଛି ସେମାନେ ବହୁତ ମଦମତ୍ତ ହୋଇଯାଆନ୍ତି, ବହୁତ ପାଗଳ ହୋଇଯାଆନ୍ତି, ଯାହାଫଳରେ ବହୁତ ଐଶ୍ୱର୍ଯ୍ୟ ରହିଛି, ଧନ ରହିଛି, ମତିମତ୍ୱଂ ଉତ୍ତମ ପଦ, ବହୁତ ଉନ୍ନତ ସ୍ତରରେ ହାଇଏଷ୍ଟ ପୋଷ୍ଟ ସେ ଅଛନ୍ତି, ଉତ୍ତମ ପଦ, ବହୁତ ଉତ୍ତମ ବାସ ତାଙ୍କୁ ରହିଛି, ସୁନ୍ଦର ବସ୍ତ୍ର ପରିଧାନ କରୁଛନ୍ତି, ନିଶ୍ଚିନ୍ତତା କୌଣସି ଅସୁବିଧା ନାହିଁ, ସବୁବେଳେ ଆନନ୍ଦରେ ରହିଛନ୍ତି ସେମାନେ। ଅଳକାପୁରରେ ଅଷ୍ଟମ ସ୍କନ୍ଧ 15 ବର୍ଣ୍ଣନା କରାଯାଇଛି, ସ୍ୱର୍ଗ ବର୍ଣ୍ଣନା କରାଯାଇଛି, ବହୁତ ଐଶ୍ୱର୍ଯ୍ୟରେ ସେମାନେ ରହିଛନ୍ତି। ଭୂୟୋ ଅନ୍ୟା ସୁଲଭ, ବହୁତ ସୁଲଭ ସେଠି ସବୁ ରହିଛି, ଅନ୍ନ ବସ୍ତ୍ର ବିବିଧ ଅଳଙ୍କାର ନିତ୍ୟାଗମ ସବୁକିଛି ରହିଛି। ଇଏ ପ୍ରତ୍ୟେକ ମଦକାରୀ ଗୋଟିଏ ଗୋଟିଏ ଯାହା ପାଖରେ ରହିଛି ଏ ସବୁ ସବୁ ତା'ର ମଦ ଆସିଯିବ ବା ଗର୍ବ ଆସିଯିବ। ଆଉ କିଙ୍ଗ ପୁନଃରସ ଯୁକ୍ତ ଅଖିଳ ଦେବରାଟ, ଦେବରାଟ ଇନ୍ଦ୍ରଙ୍କ କଥା କ'ଣ କହିବେ, ସବୁକିଛି ରହିଛି ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କର ଗର୍ବ ବଢ଼ିଯାଇଛି, ତେଣୁ ଏଠି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏସବୁ 25,000 ଆସିବ ଏଠି ସବୁ ଆସିବା ଶୁଣିବା।
କହିଛନ୍ତି
ନା ଶ୍ଳୋକଟା ଅଛନ୍ତି, ଯେମିତି ଆଖୁ ରସଟା ମିଠା, କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରୋଗ ଅଛି, କାମଳ ରୋଗ ଅଛି, ସେଇଟା ତାଙ୍କୁ ମିଠା ଲାଗିବ ନାହିଁ, ପିତା ଲାଗିବ। କିନ୍ତୁ ସେଇ ଆଖୁରସ ଆୟୁର୍ବେଦିକ ଔଷଧ ସହିତ ଯଦି ସେମାନେ ପାନ କରି ଚାଲିବେ, ଆସ୍ତେ ଆସ୍ତେ ତାଙ୍କର ଯେତେବେଳେ କାମଳ ରୋଗ ଦୂର ହୋଇଯିବ, ସେତେବେଳେ ସେ ନିଷ୍ଠତା ଅନୁଭବ କରିବେ। ତେଣୁ ସେହିଭଳି ଭାବରେ ଭଗବାନ କଥା ହେଉଛି ବହୁତ ଆନନ୍ଦଦାୟକ, କିନ୍ତୁ ଯେହେତୁ ଆମର ବିଭିନ୍ନ ପ୍ରକାର ଅନର୍ଥ ରହିଛି ହୃଦୟରେ, ସେଥିପାଇଁ ଆମେ ସେଇଟାକୁ ତା'ର ଆସ୍ୱାଦନ କରିପାରୁନାହିଁ। କିନ୍ତୁ ତଥାପି ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ରୁଦନ୍ତସ୍ଥ ହେବ ଦ୍ରାଣୀ ବିଧୁନତ ସୁତାମ, ସବୁବେଳେ ଶୁଣି ଚାଲିଲେ ଆସ୍ତେ ଆସ୍ତେ ଆମର ସବୁ ଅଭଦ୍ର ସବୁ ଅନର୍ଥ ସବୁ ଦୂର ହେଲେ ସେତେବେଳେ ଆମେ ଆସ୍ୱାଦନ କରିବା, ଆସ୍ୱାଦନ କରିବା ସେଇଟା ତଦ୍ରସାମ ତୃପ୍ତସ ନାନ୍ୟତ୍ର ସା ପ୍ରତି କୋଚି, ସେ ରସକୁ ଯେଉଁମାନେ ଆସ୍ୱାଦନ କରିବେ ସେମାନେ ଆଉ କେଉଁ କ'ଣ ରସ ପାଇପାରିବେ ନାହିଁ, ସେ ଆନନ୍ଦ ରହିଛି। ତେଣୁ ସେ ସ୍ତରକୁ ଗଲେ ସେ ରସ ଆସ୍ୱାଦନ କରିବେ। ଯଦି ଭାଗବତଙ୍କର ଆରମ୍ଭ ଏ କହିଲେ ସିଦ୍ଧ ଗୋସ୍ୱାମୀ, ଏ ଧର୍ମ ସନୁଷ୍ଠା ପୁଂସା ବିଶ୍ୱକ୍ଷେନ କଥା ସୁଧ ନୋତ୍ପାଦ ଯଦି ରାତି ଶ୍ରମ ଏ ଭାଇ କେବଳ, ଆମେ ଯିଏ ଯେଉଁ ଧର୍ମ କରୁଛନ୍ତି କରନ୍ତୁ, କିନ୍ତୁ ଭଗବାନ କଥାରେ ପ୍ରତି ଆସୁନାହିଁ ମାନେ ଆମର କେବଳ ଶ୍ରମ ହେଉଛି, ଆମ ବୃଥା ଶ୍ରମ ବୋଲି କହିଗଲା ସିଦ୍ଧ ଗୋସ୍ୱାମୀ କହୁଛନ୍ତି, ଆମେ କହୁନ। ଭାଗବତ ଏକାଦଶ ସ୍କନ୍ଦ 14 ଅଧ୍ୟାୟରେ ଭଗବାନ ମଧ୍ୟ କହିଛନ୍ତି ଯେ
ଯେଉଁମାନେ ଯେଉଁମାନେ ଭଗବାନ କଥାରେ ରତି ଆସିଲାଣି ବୁଝିବାକୁ ପଡ଼ିବ, ସେମାନେ ଏ କର୍ମବନ୍ଧନ ମୁକ୍ତ ହୋଇଗଲେ। ଏକାଦଶ 14 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। କ'ଣ ସେ ଶ୍ଳୋକ? ଯେଉଁମାନେ ତାର ଅର୍ଥ ହେଉଛି ଏଭଳି ଭାବରେ ଯେ ଚଉଦ ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ ଅଛି ସେଇଟା, ଯେ ଯେଉଁମାନେ ଭଗବାନ କଥାରେ ରତି ଆସିଗଲାଣି ସେମାନେ ଏ କର୍ମବନ୍ଧନରୁ ମୁକ୍ତ ହୋଇଗଲେଣି। ଶ୍ଳୋକଟି କ'ଣ ସେଇଟା ପାଉନି, ଶ୍ଳୋକଟି ରହିଛନ୍ତି ଭଗବାନ ଉଦ୍ଧବ କହିଛନ୍ତି ଶ୍ଳୋକ, ଶ୍ଳୋକଟି ଅଛନ୍ତି ସେଠି। ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇଗଲେଣି, ତାଙ୍କୁ ବୁଝିବାକୁ ପଡ଼ିବ ଯେ ତାଙ୍କ ଭଗବାନ କଥାରେ ରତି ଆସିଗଲାଣି ମାନେ ସେମାନେ କର୍ମବନ୍ଧନ ମୁକ୍ତ ହୋଇଗଲେଣି। ଏ ଶ୍ଳୋକଟି ଅଛି, ସେଇଟା ଆଉ ଗୋଟେ ଶ୍ଳୋକ, ଗୃହେଶୁ ଆବିଷ୍କାମ ତାପି ପୁଂସାମ କୁଶଳ କର୍ମଣା ମଦବାତା ଜାତ ଜାମାନା ନ ବନ୍ଧାୟ ଗୁଣମତା। କୁଶଳ କର୍ମୀ ଏମାନେ ସବୁ ଗୃହସ୍ଥର ଆଶ୍ରମ ରହିଲେ ମଧ୍ୟ ଭଗବାନ କଥାରେ ଯଦି ସମୟ ବିତାଉଛନ୍ତି ତାହେଲେ ସେମାନେ ଗୃହର ବନ୍ଧନ ନାହାନ୍ତି। ଏଠି ଗୋଟେ ଅର୍ଥ ଆସିବ। ଆଉ ଗୋଟେ ରହିଛି, ଯେଉଁମାନେ ଭଗବାନ କଥା ଶୁଣିବାରେ ତାଙ୍କର ରତି ଆସିଗଲାଣି, ଆଗ୍ରହ ଆସିଗଲାଣି, ତାହେଲେ ବୁଝିବାକୁ ପଡ଼ିବ ଯେ ସେ କର୍ମବନ୍ଧନ ମୁକ୍ତ ହୋଇଗଲାଣି। ଯେ ଶ୍ଳୋକଟି ମୁଁ କାହିଁ ପାଉନାହିଁ, 14 ଅଧ୍ୟାୟ ଅଛି ମୁଁ ଯେତେ ମନେ ଅଛି ମୋର। ଭଗବାନ ଚାହୁଁନାହାନ୍ତି ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେ ଗୌରବକୁନ୍ଦ କି, ତାରି ଗୌର ମାନନ୍ଦେ ହେଉଥିଲା, ଠିକ୍ଠାକ୍ ଚାଲିଥିଲା। ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ତାଙ୍କର ବହୁତ ସମୃଦ୍ଧି ହୋଇଯାଇଥିଲା ବ୍ରଜବାସୀମାନଙ୍କର, ତେଣୁ ବର୍ଷାର କିଛି ଅସୁବିଧା ନଥିଲା। କିନ୍ତୁ ଭଗବାନଙ୍କର ଯେଉଁମାନେ ପୂଜା କରୁଛନ୍ତି, ଭଗବାନଙ୍କ ଶରଣ ଯାଇଛନ୍ତି, ତାଙ୍କର ଅନ୍ୟ ଦେବତାମାନେ ପୂଜା କରିବାର ଆବଶ୍ୟକତା ନାହିଁ ନା, ସେଥିପାଇଁ ଭଗବାନ ଇନ୍ଦ୍ର ପୂଜାଟି ବନ୍ଦ କଲେ।
ତାଙ୍କର କର୍ତ୍ତବ୍ୟ ହେବା କଥା ବର୍ଷା ହେବା ପାଇଁ, କିନ୍ତୁ ନନ୍ଦମାନେ ହଁ
ପ୍ରସାଦ
ଲେଖାଯାଇ ଚାଲୁଛି ମାନେ ରେଗୁଲାର ନାଇଁ, ରେଗୁଲାର ଭାଗବତମ ଶ୍ଳୋକ ନା ଆପଣ କେବଳ ଇଏ ପାଇଁ ନେଉଛନ୍ତି ଅଲଗା
ନାଇଁ ଭାଗବତମ ଶ୍ଳୋକ
ଏଇଟା ରେଗୁଲାର ଚାଲୁଛି ଦୁଇଥର ଏକତ୍ରିତ ହେଇଛନ୍ତି ପ୍ରଥମେ ଗୋବର୍ଦ୍ଧନ ପୂଜା କଲେ ତାପରେ ପଢ଼େଇଲେ ତାପରେ ଇନ୍ଦ୍ର
ବର୍ଷା କଲେ
ପୁଣି ଆସୁଛନ୍ତି
ପ୍ରଭୁ ଆସିଛନ୍ତି ସେ ହଉ ନାହିଁ ଭାଗବତ କିଛି ଭକ୍ତମାନଙ୍କୁ
ପ୍ରଭୁ ଆଜି ଆପଣ ରହିବେ
ମୁଁ ପଳେଇ ଅଛି
କେତେବେଳେ
ବାରଟା ଆମେ ଛୁ ପଢ଼ାପଢ଼ି ବି ଶୁଣ।